వాసుదేవాయ. శ్రీమద్భాగవతం దశం తృతీయ స్కంద ఏకాదశ అధ్యాయ శ్లోక 41. దశోత్తరా అధికై జత్రా ప్రవిష్టః పరమాణువత్ లక్ష్యతే అంతర్గత స్థానీ కోటిసో ఈ అండరాశయ దశోత్తరాధికైర్జత్ర ప్రవిష్టః పరమాణువత్ లక్ష్యతే అంతర్గతాశ్చాన్ని కోటిసోహి అండరాశయ దశోత్తరాధికై యత్ర ప్రవిష్టా పరమాణువత్ లక్ష్యతే అంతర్గతాశ్చాన్ని కోటిసో హి అండరాశయ దశోత్తరాధికై యత్ర ప్రవిష్టా పరమాణువత్ లక్ష్యతే అంతర్గతాశ్చాన్ని కోటిసో హి అండరాశయ. జయ శ్రీరాధా మదన్మజుకి జయ శ్రీగురుపాద శబ్దన్వాద్. దశోత్తర అధికీ ఉత్తరోత్తర దశగుణ అధికా పరిమాణ జత్ర జౌంఠరే ప్రవిష్ట ప్రవిష్ట పరమాణువత్ పరమాణు భళి లక్ష్యతే ఏపరి లక్ష్య కరజాయ అంతర్గత ఏకత్ర హోయితివా చ ఏవం అన్యఠారే కోటిసు కోటి కోటి రాశి రాశి ఈ కారణ అండరాశయ బ్రహ్మాండ మానకర ప్రకాండ ఏకత్రీకరణ. శుక్రానుబాద్ ବ୍ରହ୍ମାଣ୍ଡ ସମୂହକୁ ଆବୃତ କରି ରହିଥିବା ଭୌତିକ ଆବରଣ ଗୁଡ଼ିକ ଗୋଟିଏ ପୂର୍ବ ଅପେକ୍ଷା ଦଶଗୁଣ ଅଧିକ ପରିମାଣ ବିଶିଷ୍ଟ ଅର୍ଥାତ୍ ଉତ୍ତରୋତ୍ତର ଦଶଗୁଣ ଅଧିକ ଏବଂ ସମସ୍ତ ବ୍ରହ୍ମାଣ୍ଡରେ ଏକତ୍ରାବସ୍ଥାନ ପ୍ରଚୁର ପରିମାଣର ପରମାଣୁ ଭଳି ପ୍ରତୀତ ହୁଅନ୍ତି. ଭାବାର୍ଥରେ ଶିଳ୍ପୋପାଧ୍ୟ କହୁଛନ୍ତି ଯେ ବ୍ରହ୍ମାଣ୍ଡମାନଙ୍କର ଆବରଣ ସମୂହ ହିଟ୍ ଅଫ୍ ତେଜ ମରୁତ ଓ ବ୍ୟମକୁ ନେଇ ଗଠିତ ଏବଂ ପ୍ରତ୍ୟେକ ପୂର୍ବ ଅପେକ୍ଷା ଦଶଗୁଣ ଅଧିକ ପରିମାଣ ବିଶିଷ୍ଟ. ବ୍ରହ୍ମାଣ୍ଡର ପ୍ରଥମ ଆବରଣ ହେଉଛି କ୍ଷିତ ଅର୍ଥାତ୍ ପୃଥିବୀ ଏବଂ ଏହି ବ୍ରହ୍ମାଣ୍ଡର ପରିମାଣ ଅପେକ୍ଷା ଦଶଗୁଣ ଅଧିକ. ଯଦି ବ୍ରହ୍ମାଣ୍ଡର ବିସ୍ତାର 50 crore ଯୋଜନ ହୁଏ ତାହେଲେ ପୃଥିବୀ ରୂପକ ଆବରଣର ପରିମାଣ ତାଠାରୁ ଦଶଗୁଣ ଅଧିକ ଅର୍ଥାତ୍ 50 crore ଯୋଜନର 2 times ପରିମାଣ ବିଶିଷ୍ଟ ଅଟେ. ଦଶଗୁଣ ପରିମାଣ ବିଶିଷ୍ଟ ଅଟେ. ତତ୍ପରେ ଜଳର ଆବରଣ ପୃଥିବୀର ଆବରଣ ଦଶଗୁଣ ଅଟେ. ତତ୍ପରେ ତେଜର ଆବରଣ ଜଳ ଆବରଣ ଦଶଗୁଣ ଅଟେ. ତତ୍ପରେ ମରୁଦର ଆବରଣ ତେଜ ଆବରଣ ଦଶଗୁଣ ଅଟେ. ତତ୍ପରେ ବ୍ରହ୍ମର ଆବରଣ ମରୁଦ ଆବରଣର ଦଶଗୁଣ ଅଟେ. ଏହିପରି ଉତ୍ତରୋତ୍ତର ଦଶଗୁଣ ଅଧିକ ହୁଏ 50 yojanaରୁ 500 yojan ତାପରେ 5000 ତାପରେ 50000 ତାପରେ 500000 ଏହିଭଳି ଭାବରେ 7 ରହିଛି. ଏହିପରି ଉତ୍ତରୋତ୍ତର ଦଶଗୁଣ ଅଧିକ. ଏହି ଆବରଣ ଗୁଡ଼ିକ ମଧ୍ୟରେ ଥିବା ବ୍ରହ୍ମାଣ୍ଡ ଆବରଣ ଗୁଡ଼ିକର ତୁଳନାରେ ଏକ ପରମାଣୁ ତୁଲ୍ୟ ପ୍ରତୀତ ହୁଏ ଏବଂ ଯେଉଁମାନେ ବ୍ରହ୍ମାଣ୍ଡମାନଙ୍କର ଆବରଣ ଗୁଡ଼ିକୁ କଳନା କରିପାରିବେ ସେମାନେ ମଧ୍ୟ ବ୍ରହ୍ମାଣ୍ଡମାନଙ୍କର ସଂଖ୍ୟା ଜାଣିପାରିବେ ନାହିଁ. ତେଣୁ ଏଇଭଳି ଭାବରେ ଏ ଭୌତିକ ଜଗତ ଯେଉଁ ରହିଛି, କେତେଟା ବିଶ୍ୱବ୍ରହ୍ମାଣ୍ଡ ରହିଛି ସେଟା କହିହେବ ନାହିଁ, ଗଣି ହେବ ନାହିଁ। ଥରେ ଚୈତନ୍ୟ ଚରିତ୍ରାନ୍ତ ବର୍ଣ୍ଣନା କରାଯାଇଛି ଯେ ବାସୁଦେବ ଦତ୍ତ ବୋଧେ କହୁଛନ୍ତି ଏଇଟା, ଯେ ପ୍ରଭୁ ଯେତେବେଳେ ଆସନ୍ତି ସମସ୍ତେ ନବଦ୍ୱୀପରୁ ରଥଯାତ୍ରା ସମୟରେ ଆଷାଢ଼ ମାସର ଆରମ୍ଭରୁ ଆସନ୍ତି, ତେଣୁ ଯେତେବେଳେ ସେମାନେ ବିଦା ନିଅନ୍ତି ରଥଯାତ୍ରା ପରେ ପରେ ମହାପ୍ରଭୁ ତାଙ୍କୁ ସବୁ ବିଦା ଦିଅନ୍ତି, ସେହି ସମୟରେ ଏହି ଘଟଣାଟି ହୋଇଥିଲା। ବାସୁଦେବ ଘୋଷ କହିଥିଲେ, ପ୍ରଭୁ ସମସ୍ତଙ୍କୁ ଯେତେ ଭୌତିକ ଜଗତରେ ବଦ୍ଧଜୀବ ଅଛନ୍ତି ଏଇ ବହୁତ କଷ୍ଟ ସେମାନେ ପାଉଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଭୋଗ କରୁଛନ୍ତି, ତେଣୁ ସେମାନଙ୍କର ପାପର ଯେଉଁ ରହିଛି ପ୍ରାୟଶ୍ଚିତ ସେମାନେ କରିବେ, ସେମାନେ ତାଙ୍କର ପାପର ଫଳ ମୋତେ ପ୍ରଦାନ କରିଦିଅନ୍ତୁ, ସେମାନଙ୍କୁ ସବୁ ଉଦ୍ଧାର କରିଦିଅନ୍ତୁ। ତେଣୁ ଏହି କଥାରେ ମହାପ୍ରଭୁ କହିଥିଲେ ଯେ ଏ ଭୌତିକ ଜଗତ ଗୋଟିଏ ବ୍ରହ୍ମାଣ୍ଡ କ'ଣ, ଗୋଟିଏ ବ୍ରହ୍ମାଣ୍ଡର ଯଦି ଯିବ ଉଦ୍ଧାର ହେଇଗଲେ ତାହେଲେ କ'ଣ କ୍ଷତି ହେବ, ଯେମିତି ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଯେମିତି ଉଦାହରଣ ସ୍ୱରୂପ ମହାପ୍ରଭୁ କହିଲେ ଜଣେ ତାର ଅନେକ କାମଧେନୁ ଅଛନ୍ତି, ଜଣେ ବ୍ୟକ୍ତିଙ୍କର ଅନେକ କାମଧେନୁ ଅଛନ୍ତି, ତାଙ୍କର ଗୋଟେ ଛାଗି ବା ଗୋଟାଏ ଛେଳି ଯଦି ନଷ୍ଟ ହୋଇଗଲା ତାର କ'ଣ ତାଙ୍କର କ୍ଷତି ହେବ। ସେହିଭଳି ଭାବରେ ଏ ଭୌତିକ ଜଗତ ଯେଉଁ ରହିଛି, ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଆର ହିସାବ କରିହେବନି କେତେ ପ୍ରକାର ବିଶ୍ୱବ୍ରହ୍ମାଣ୍ଡ ରହିଛି। ତେଣୁ ଭଗବାନଙ୍କର ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। ଭଗବାନ ଏଠି ଗୋଟେ ଲୀଳା କଲେ, 5000 ବର୍ଷ ତଳେ ଯେଉଁ ଲୀଳା କରିଥିଲେ, 125 ବର୍ଷ ଧରି ଭଗବାନ କୃଷ୍ଣ ଯେଉଁ ଲୀଳା କରିଥିଲେ, ସେ ଲୀଳା ସବୁଆଡ଼େ ଭୌତିକ ଜଗତରେ ସବୁଆଡ଼େ ସେ ଲୀଳା ଚାଲିଥିବ। ବର୍ତ୍ତମାନ କେଉଁଠି ଭଗବାନ ଜନ୍ମ ହେଉଥିବେ, କେଉଁଠି ଭଗବାନ ବଚନବଦ୍ଧ କରୁଥିବେ, କେଉଁଠି ପ୍ରକାଶର ବଦ୍ଧ କରୁଥିବେ, ସବୁ ଲୀଳା ସବୁ ସମୟରେ ଚାଲିଛି। ସେଥିପାଇଁ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। ତେଣୁ ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ତାର କଳନା କରିପାରିବା ନାହିଁ ଆମେ। ତେଣୁ ଏଇ ଯେଉଁ ଭୌତିକ ଜଗତ ବିଷୟରେ କୁହାଯାଉଛି, ଏ ଭୌତିକ ଜଗତ ଯେଉଁ ରହିଛି ତା'ର 7ଟି ବାହାରେ ଆବରଣ ରହିଛି, ଯେଉଁ 7ଟି ଆବରଣ ପ୍ରତି ଆବରଣ ତା ପୂର୍ବ ଆବରଣରୁ 10 ଗୁଣ ଅଧିକ। ତେଣୁ ଏ ଭୌତିକ ଜଗତକୁ 50 କୋଟି ଯୋଜନ ବୋଲି କୁହାଗଲେ, ତାହେଲେ ପ୍ରଥମ ଆବରଣ ହେଉଛି ଭୂମିର ଆବରଣ, ଯେଉଁ ଭୂମିର ଆବରଣକୁ ନେଲେ 500 କୋଟି ହେବ, 50 କୋଟିର ଉର୍ଦ୍ଧ 10 ଗୁଣ ଅଧିକ ମାନେ 500 କୋଟି। ପୁଣି ପୃଥିବୀ ଉପରେ ଜଳ ରହିଛି, ଜଳର ଆବରଣ ସେଇଭଳି ଭାବରେ 5000 କୋଟି ଯୋଜନ, ଏଇଭଳି ଭାବରେ ଚିନ୍ତା କରିପାରିବା ନାହିଁ। ତେଣୁ ସେହି ତୁଳନାରେ ଦେଖିବାକୁ ଗଲେ ଏ ଭୌତିକ ଜଗତ ଯଦିଓ 50 କୋଟି ଯୋଜନ, ଗୋଟେ ପରମାଣୁ ଭଳି ରହିଥିବ, ଏତେ ବିରାଟ ବିଶ୍ୱ ରହିଛି, ଏ ତାର ଆବରଣ ସବୁ ରହିଛି, 7ଟି ଆବରଣ ରହିଛି। ଯେତେବେଳେ ଦ୍ୱାରକାରେ ଭଗବାନ କୃଷ୍ଣଚନ୍ଦ୍ର ଦ୍ୱାରକାଧୀଶ ତାଙ୍କ ଲୀଳା ସେମିତି କରୁଥିଲେ, ସେହି ସମୟରେ ଗୋଟେ ବର୍ଣ୍ଣନା କରାଯାଇଛି ଭାଗବତ 10ମ ସ୍କନ୍ଧରେ, ଜଣେ ବ୍ରାହ୍ମଣ ଥିଲେ ଦ୍ୱାରକାରେ, ଜଣେ ବ୍ରାହ୍ମଣ ସେ ତାଙ୍କର ପୁତ୍ର ଜନ୍ମ ହଉ ସେ ମୃତ୍ୟୁବରଣ କରୁଥିଲେ, ତେଣୁ ଯେତେବେଳେ ସେ ମୃତ୍ୟୁବରଣ କରୁଥିଲେ ସେ ବ୍ରାହ୍ମଣ ଯାଇ ଭଗବାନ ଦ୍ୱାରକାଧୀଶଙ୍କର ରାଜ ଦରବାରରେ ଠିଆ ହେଇ ଭଗବାନଙ୍କୁ ଏବଂ ବଳରାମ ଏବଂ ଅନ୍ୟ ସମସ୍ତଙ୍କୁ ନିନ୍ଦା କରୁଥିଲେ, ଏଇଭଳି ଭାବରେ ନିନ୍ଦା କରୁଥିଲେ, ପ୍ରତି ପୁତ୍ରର ମୃତ୍ୟୁରେ ସେ ନିନ୍ଦା କରୁଥିଲେ, ଏ ରାଜା ଆଧାର୍ମିକ ଯେଉଁଥିପାଇଁ କି ପ୍ରଜାମାନଙ୍କୁ ଏଇଭଳି ଭାବେ ଦୁଃଖ କଷ୍ଟ ଭୋଗ କରୁଛି, ଭୋଗ କରିବାକୁ ପଡ଼ୁଛି, ପିତାଙ୍କ ଥିବା ସମୟରେ ପୁତ୍ରର କେମିତି ମୃତ୍ୟୁ ହେବ, ତେଣୁ ଏ ରାଜା ଯେହେତୁ ଅଧାର୍ମିକ ସେଥିପାଇଁ ଏଇଭଳି ଅଧାର୍ମିକ କାର୍ଯ୍ୟ ହେଉଛି, ଏଇଭଳି ପାପ ଆମକୁ ଭୋଗ କରିବାକୁ ପଡ଼ୁଛି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ନିନ୍ଦା କରୁଥିଲେ ଦ୍ୱାରକାରେ। ଥରେ ସେହି ସମୟରେ ସେ ବ୍ରାହ୍ମଣ ଜଣକ ଯେତେବେଳେ ନିନ୍ଦା କରୁଥିଲା, ସେ ସମୟରେ ଅର୍ଜୁନ ଥିଲେ, ଅର୍ଜୁନ ଶୁଣିକି ଆଶ୍ଚର୍ଯ୍ୟ ହେଲେ, ଭଗବାନଙ୍କୁ ଏଭଳି ନିନ୍ଦା କରାଯାଉଛି ଦ୍ୱାରକା ଧାମରେ, ତେଣୁ ସେ ଆସି ପଚାରିଲେ କ'ଣ ହେଇଛି ତୁମର, କ'ଣ ଅସୁବିଧା ହେଇଛି। ତେଣୁ ସେ ବ୍ରାହ୍ମଣ ଜଣ କହିଲେ, ଏଇଭଳି ଭାବରେ ମୋର ପ୍ରତି ପୁତ୍ର ଜନ୍ମ ସମୟରେ ସେମାନେ ମୃତ୍ୟୁବରଣ କରୁଛନ୍ତି, ତାହେଲେ ଯଦି ରାଜା ଯଦି ଧାର୍ମିକ ରାଜା ହେଇଥାନ୍ତେ ତାହେଲେ ମୋର ପୁତ୍ର କାହିଁ ମୃତ୍ୟୁବରଣ କରୁଥାନ୍ତା, ଅସମୟରେ କାହିଁକି ଜଣେ ମୃତ୍ୟୁବରଣ କରିବ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ସେତେବେଳେ ଅର୍ଜୁନ ପ୍ରତିଜ୍ଞା କଲେ, କହିଲେ ଏଥରିକ ତୁମର ଯେତେବେଳେ ପୁତ୍ର ଜାତ ହେବ ମୁଁ ତୁମ ପୁତ୍ରକୁ ସୁରକ୍ଷା ପ୍ରଦାନ କରିବି। ଏକଥା ଶୁଣି ସେ ବ୍ରାହ୍ମଣ ଜଣକ ହସିଲେ, କହିଲେ ଯେଉଁଠି ଭଗବାନ କୃଷ୍ଣ ଅଛନ୍ତି, ବଳରାମ ଅଛନ୍ତି, ଅନ୍ୟ ଯଦୁମାନେ ଅଛନ୍ତି, ବୀରମାନେ ଅଛନ୍ତି, ସେଠି ସେମାନେ ପାରିଲେ ନାହିଁ, ଆଉ ତୁମେ କ'ଣ ରକ୍ଷା କରିପାରିବ, ନା ମୁଁ ପ୍ରତିଜ୍ଞା କରୁଛି ଯଦି ରକ୍ଷା ନ କରିପାରିବି ତାହେଲେ ମୁଁ ମୋ ଶରୀରକୁ ତ୍ୟାଗ କରିବି, ଏଇଭଳି ଭାବରେ ପ୍ରତିଜ୍ଞା କଲେ। ତେଣୁ ସେଇ ସମୟରେ ଯେତେବେଳେ ତାଙ୍କର ପୁତ୍ର ଜାତ ହେଲା, ପ୍ରତିବର୍ଷ ପ୍ରତି ଯେଉଁ ତାଙ୍କର ପୁତ୍ର ଜାତ ହେଉଥିଲା ବେଳେ ସେ ପୁତ୍ରର ଶରୀରକୁ ଦେଖୁଥିଲେ, ମୃତ୍ୟୁ ବରଣ କରୁଥିଲା ଶରୀରଟି ଦେଖୁଥିଲେ, କିନ୍ତୁ ଏ ଯେଉଁ ପୁତ୍ରଟି ଜାତ ହେଲା ସେ ପୁତ୍ର ଶରୀରକୁ ବି ଦେଖିଲେନି, ସେ ଜାତ ହେବା ପୂର୍ବରୁ ସେ ମୃତ୍ୟୁବରଣ କରି କୁଆଡ଼େ ପଳେଇଗଲା, ସମସ୍ତଙ୍କ ଆଖିରେ ଦେଖୁଛନ୍ତି କୁଆଡ଼େ ଉଭେଇ ଯାଉଛି, ଉପରକୁ ଉଠି କୁଆଡ଼େ ପଳେଇଗଲା। ତେଣୁ ଏକଥା ଦେଖି ସେ ବ୍ରାହ୍ମଣ ଜଣକ ଆସି ପୁଣି ସେଇଭଳି ଭାବରେ ନିନ୍ଦା କରିବାକୁ କହିଲେ, ଏ ଅର୍ଜୁନ ଇଏ ହେଉଛି ନପୁଂସକ, ଭଗବାନ ଯେଉଁ କହିଥିଲେ ଏ ଅର୍ଜୁନ ତୁମକୁ ଅବାଚ୍ୟ ବାଧାଂଶ ଭୋନ ବଧିଷ୍ୟନ୍ତି ତଭାଇତା ନିନ୍ଦି ତୁମ ସାମର୍ଥ୍ୟ ତଥା ଦୁଃଖ ତରଙ୍ଗୁ କିମ୍, ତୁମକୁ ତୁମକୁ କଳିବ ମାସ ପାର୍ଥ, ତୁମକୁ କିଳିବ ବୋଲି କହିବେ, ତୁମକୁ ବିଭିନ୍ନ ପ୍ରକାର ଅବାଚ୍ୟ ଭାଷାରେ ସବୁ ତୁମକୁ ଗାଳି ଗୁଲଜ କରିବେ ଲୋକମାନେ, ଯଦି ତୁମେ ଯଦି ଯୁଦ୍ଧ ନ କରିବ ତୁମେ ଏସବୁ ଲୋକମାନେ ଏଇଭଳି ଭାବେ ତୁମକୁ କହିବେ, ତୁମକୁ ଇଏ ହେଉଛି ନପୁଂସକ, ଏଇଭଳି ଭାବରେ ସେ ବ୍ରାହ୍ମଣ ମଧ୍ୟ କହିଲେ, ଭଗବାନ କ'ଣ ତୁମକୁ କହୁଥିଲେ ନପୁଂସକ, ତୁମ ପ୍ରକୃତ ଜଣେ ନପୁଂସକ, ତୁମେ ଯେଉଁ ପ୍ରତିଜ୍ଞା କଲ ମୋର ପୁତ୍ର କୁଆଡ଼େ ଗଲା, ମୋର ପୁତ୍ରକୁ ଦିଅ, ଏଇଭଳି ଭାବରେ ତ କହିଲେ। ତେଣୁ ଅବଶ୍ୟ ଅର୍ଜୁନ ବହୁତ ପ୍ରକାର ବ୍ୟବସ୍ଥା କରିଥିଲେ, ତାଙ୍କର ଗାଣ୍ଡିବ ଧନୁରେ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ, କେହି ପଶିପାରିବେ ନାହିଁ, କିନ୍ତୁ ଇଏ ଗୋଟେ ଅଦ୍ଭୁତ ଲୀଳା ହେଉଛି ଯେଉଁଥିରେ କି ଅର୍ଜୁନଙ୍କର ସମସ୍ତ ଯେତେ ଶକ୍ତି ରହିଛି ଗାଣ୍ଡିବ ଧନୁ ପୃଥିବୀର ଶ୍ରେଷ୍ଠ ଧନୁର୍ଦ୍ଧାରୀ ସିଏ, କିନ୍ତୁ ତଥାପି ତାଙ୍କର ଧନୁର ଯେଉଁ ବ୍ୟବସ୍ଥା କରିଥିଲେ ସେସବୁ କିଛି ବ୍ୟର୍ଥ ହୋଇଗଲା। ତେଣୁ ଏକଥା ଦେଖି ଅର୍ଜୁନ ବହୁତ ମନ ଦୁଃଖ କଲେ ଏବଂ ନିଜ ଶରୀର ତ୍ୟାଗ କରିବା ପାଇଁ ବ୍ୟବସ୍ଥା କରିଗଲେ। ଭଗବାନ କୃଷ୍ଣ ଆସିଲେ, ତାଙ୍କୁ କହିଲେ ଯେ ତୁମେ ସବୁ ସମୟରେ କ'ଣ ଖାଲି ଶରୀରକୁ ତ୍ୟାଗ କରିବା ପାଇଁ ଚିନ୍ତା କରୁଛ, ମୁଁ ତୁମର ସଖା ଅଛି, ମୋର ପରାମର୍ଶ ନ ନେଇ ତୁମେ ପ୍ରତିଜ୍ଞା କରିଦେଉଛ ଏବଂ ମୋର ମଧ୍ୟ ଆଲୋଚନା ନକରି ତୁମେ ଶରୀର ତ୍ୟାଗ କରିବା ପାଇଁ ବସିଛ। ତେଣୁ ଏଇଭଳି ଭାବରେ ଭଗବାନ କ'ଣ କଲେ ନା ଅର୍ଜୁନଙ୍କୁ ତାଙ୍କ ରଥରେ ବସେଇଲେ, ଯେଉଁଭଳି ଭାବରେ ମହାଭାରତ ଯୁଦ୍ଧରେ ବସେଇଥିଲେ ସେଇଭଳି ଭାବରେ ବସେଇ ତାକୁ ନେଇକି ଚାଲିଲେ, ଏ ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଚାଲିଲେ। ଏଇ ଯେଉଁ ସାତଟି ଆବରଣ କଥା ସେଠି ବର୍ଣ୍ଣନା କରାଯାଇଛି, ଏଇ ସାତଟି ପ୍ରତି ଆବରଣ ତା ପୂର୍ବ ଆବରଣଠୁ ଦଶ ଗୁଣ ଅଧିକା। ତେଣୁ ଗୋଟେ ଗୋଟେ ଯାଇ ଗୋଟେ ଗୋଟେ ଆବରଣ ପାର ହେଇକି ଯେତେବେଳେ ଦେଖିଲେ, ତାପରେ ଖାଲି ଅନ୍ଧକାର ରହିଲା, ଆଉ କିଛି ଦେଖାଗଲା ନାହିଁ। ତେଣୁ ଭଗବାନ କ'ଣ କଲେ ନା ତାଙ୍କର ସୁଦର୍ଶନ ଚକ୍ରକୁ ଆଗରେ ଛାଡ଼ିଲେ। ସୁଦର୍ଶନ ଚକ୍ର ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ସୁଦର୍ଶନ ସହସ୍ର ଅରି, 1000 ଅରି ରହିଛି ସୁଦର୍ଶନର। ସୁଦର୍ଶନଂ ନମସ୍ତୁଭ୍ୟଂ ସହସ୍ରାରାଚ୍ୟୁତ ପ୍ରିୟ ସର୍ବାସ୍ତ୍ର ଘାତିନ ବିପ୍ରାୟ ସ୍ୱସ୍ତି ଭୂୟ ଇଡ଼ସ୍ପତି। ଯେତେବେଳେ ଦୁର୍ବାସା ମୁନି ଅମ୍ବରୀଶ ମହାରାଜଙ୍କ ପ୍ରତି ଅପରାଧ କରିଥିଲେ, ସେ ବହୁତ ପ୍ରକାର ଚେଷ୍ଟା କରିଥିଲେ ଅପରାଧରୁ ମୁକ୍ତି, ମାନେ ସେ ଯେଉଁ ଭଗବାନଙ୍କର ସୁଦର୍ଶନ ଚକ୍ର ସେ ଯେତେବେଳେ ଯାଉଥିଲା ଧାଉଁଥିଲା ସେ ଦୁର୍ବାସା ମୁନିଙ୍କ ପଛରେ, ସେ ବହୁତ ଚେଷ୍ଟା କଲେ ସେଥିରୁ ରକ୍ଷା ପାଇବା ପାଇଁ, କିନ୍ତୁ କେହି ରକ୍ଷା କରିପାରିଲେ ନାହିଁ। ଏମିତି ସ୍ୱୟଂ ସୁଦର୍ଶନ ଯାହାଙ୍କର ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁଙ୍କର, ତାଙ୍କ ପାଖକୁ ଯାଇପାରି ମଧ୍ୟ ସେ କହିଲେ ନା ଅହମ୍ ଭକ୍ତ ପରାଧୀନ, ଆମର ABBTରେ ଲେଖା ହେଇଛି କଥା, ଅହମ୍ ଭକ୍ତ ପରାଧୀନ, ମୁଁ ଭକ୍ତ ପରାଧୀନ, ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ତେଣୁ ଅନ୍ତିମରେ ଭଗବାନ କହିଲେ ଯେ ମୁଁ ତୁମକୁ ଗୋଟେ ଦଉଛି ପରାମର୍ଶ ଦଉଛି, ତୁମେ ଯାହାଙ୍କ ପାଖରେ ଅପରାଧ କରିଛ, ଯେମିତି ଗୋଡ଼ରେ ଆମର କଣ୍ଟା ଫୁଟିଲେ ଆଉ କେଉଁଠୁ ବାହାରିବନି, ସେଇ କୋଡ଼ରୁ ହିଁ ବାହାରିବ, ସେ କଣ୍ଟାକୁ ବାହାର କରିବାକୁ ପଡ଼ିବ। ସେଇଭଳି ଭାବରେ ଆମେ ଜଣଙ୍କ ପ୍ରତି ଯଦି ଅପରାଧ କରିଛେ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ସେ କ୍ଷମାରୁ ସେ ଅପରାଧରୁ ମୁକ୍ତ ହୋଇପାରିବା, ନହେଲେ ଅନ୍ୟ କୌଣସି ଉପାୟରେ ହୋଇପାରିବ ନାହିଁ। ବ୍ରହ୍ମା ଶିବ ବିଷ୍ଣୁ ସମସ୍ତେ ମନା କରିଦେଲେ, କେହି ରକ୍ଷା କରିପାରିଲେ ନାହିଁ। ତେଣୁ ଅନ୍ତିମରେ ଯେତେବେଳେ ସେ ଆସି ଦୁର୍ବାସାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, ଦୁର୍ବାସା ମୁନି ସୁଦର୍ଶନ ଚକ୍ରଙ୍କୁ ଏଇଭଳି ଭାବରେ ସ୍ତୁତି କରିଛନ୍ତି। ତା ଦେହରେ ଗୋଟେ ସ୍ତୁତି, ସୁଦର୍ଶନଂ ନମସ୍ତୁଭ୍ୟଂ, ଏ ସୁଦର୍ଶନ ମୁଁ ତୁମକୁ ନମସ୍କାର କରୁଛି, ତୁମେ ସହସ୍ର ଆରା, ତୁମର ସହସ୍ର ଅରି ଅଛି ଏବଂ ଅଚ୍ୟୁତ ପ୍ରିୟ ଭଗବାନଙ୍କ ତୁମ ପ୍ରିୟ, ସର୍ବାସ୍ତ୍ର ଘାତିନି ଯେତେ ଅସ୍ତ୍ର ଅଛି ସମସ୍ତଙ୍କୁ ତୁମେ ବିଫଳ କରିଦେବ, ସ୍ୱସ୍ତି ଭୂୟ ଇଡ଼ସ୍ପତେ, ମୁଁ ତୁମ ଆପଣଙ୍କୁ ପ୍ରାର୍ଥନା କରୁଛି ଆପଣ ଏଇ ବ୍ରାହ୍ମଣଙ୍କୁ ମଙ୍ଗଳ ପ୍ରଦାନ କରନ୍ତୁ, ବ୍ରାହ୍ମଣଙ୍କୁ କ୍ଷମା କରନ୍ତୁ। ଏଇଭଳି ଭାବରେ କହିବା ପରେ ସୁଦର୍ଶନ ଚକ୍ର ଫେରିଯାଇଥିଲେ। ତେଣୁ ସେହି ସୁଦର୍ଶନ ତାଙ୍କର ଆଲୋକରେ ଯେଉଁଥିରେ ଯେତେବେଳେ ଭଗବତ ଗୀତା 1 ଅଧ୍ୟାୟରେ ଭଗବାନ ତାଙ୍କର ବିଶ୍ୱରୂପ ଦେଖେଇଛନ୍ତି, ସେହି ସମୟରେ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ, ଭଗବାନ ବିଶ୍ୱରୂପ କିଭଳି ନା ସହସ୍ର, ଯଦି ଦିବି ସୂର୍ଯ୍ୟ ସହସ୍ର ସହ ଭବେ ଯୁଗପତ ଉତ୍ଥିତ, ଯଦି ବା ସଦୃଶୀ ଯେଉଁଭଳି 1000 ସୂର୍ଯ୍ୟ ଯଦି ଏକ ସମୟରେ ଉଦିତ ହେବେ, ତାଙ୍କର ଯେଉଁ ଆଲୋକ ହେବ, ତାଙ୍କର ଯେଉଁ ଜ୍ୟୋତି ହେବ, ସେଇଭଳି ଭାବେ ଜ୍ୟୋତି ଭଗବାନଙ୍କର ବିଶ୍ୱରୂପରୁ ବାହାରୁଥିଲେ। ତେଣୁ ସହସ୍ରାରା ଭଗବାନଙ୍କର ଯେଉଁ ସୁଦର୍ଶନ, ତାଙ୍କର ମଧ୍ୟ ସେଇଭଳି ଭାବେ ଜ୍ୟୋତି ରହିଛି। ସମଗ୍ର ଅନ୍ଧକାରକୁ ସେ ଦୂର କରିଦେଲେ। ଆମର କୁହାଯାଇଛି, କୃଷ୍ଣ ସୂର୍ଯ୍ୟ ସମ ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଭଗବାନ ହେଉଛନ୍ତି ଆଲୋକ ଏବଂ ମାୟା ହେଉଛି ଅନ୍ଧକାର। ଯେଉଁଠି ଭଗବାନ ଅଛନ୍ତି ସେଠି ଅନ୍ଧକାର ରହିପାରିବ ନାହିଁ। ତେଣୁ ଭଗବାନ ସୁଦର୍ଶନ ଚକ୍ରକୁ ଛାଡ଼ି ଯେତେବେଳେ ଛାଡ଼ିଲେ ସେତେବେଳେ ଆଲୋକ ପୁଣି ଆସିଲା। ଏବଂ ସେହି ସମୟରେ ଦଶମ ସ୍କନ୍ଧ 99 ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି। ଅର୍ଜୁନ ଅର୍ଜୁନ ଯେଉଁ କରିଥିଲେ ବ୍ୟବସ୍ଥା, ମାନେ ପ୍ରତିଜ୍ଞା କରିଥିଲେ, ହଁ ଯାହା ହଉ, ଭଗବାନ ତାଙ୍କୁ ନେଇକି ଗଲେ। କହିବାର ଉଦ୍ଦେଶ୍ୟ, ଏ ଭୌତିକ ଜଗତ ପାର ହେଇ ସେ ଚିତ୍ ଜଗତକୁ ଯାଇ ପହଞ୍ଚିଲେ। ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଆମେ ଯେଉଁ କହିଲେ 10ଟି ଆବରଣ ରହିଛି, 7ଟି ଆବରଣ ରହିଛି, ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ 10 ଗୁଣ ଅଧିକ। ତେଣୁ ଏସବୁ ପାର ହେଇକିରି ଗଲେ ସେ ଭଗବାନ ଗଲେ ଅର୍ଜୁନଙ୍କୁ ନେଇ। ଏବଂ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ରହିଛି ଚିତ୍ ଜଗତ। ସେ ଚିତ୍ ଜଗତରେ, ଭୌତିକ ଜଗତ ଏବଂ ଚିତ୍ ଜଗତ ମଝିରେ ଯେଉଁ ଆକାଶ ରହିଛି, ଚିତ୍ ଆକାଶ ରହିଛି, ଏବଂ ଚିତ୍ ଆକାଶ ପରେ ଚିତ୍ ଜଳ ରହିଛି, ଯେଉଁ କାରଣାନବ ଜଳ ବୋଲି କୁହାଯାଉଛି। ସେ ଚିତ୍ ଜଳ ସେଇଟା, ଯେଉଁ ଚିତ୍ ଜଳରୁ ଏଇ ଯେତେବେଳେ ଭଗବାନ ବାମନ ଦେବ ରୂପରେ ଆସିଥିଲେ, ସେହି ସମୟରେ ସେ ଯେତେବେଳେ ବଳି ମହାରାଜଙ୍କୁ 3 ପାହାଚ ଭୂମି ଛଳରେ ତାଙ୍କର ସବୁକିଛି ହରଣ କରିନେଇଥିଲେ, ସେହି ସମୟରେ ବାମନ ଦେବ ତାଙ୍କର ଯେଉଁ ବିଶ୍ୱରୂପ ଦେଖେଇଥିଲେ, ଗୋଟେ ବାମ ପାଦରେ ସେ ଯେତେବେଳେ ଉପରକୁ ନିକ୍ଷେପ କରିଥିଲେ, ଏ ସମଗ୍ର ଆବରଣକୁ ଭେଦ କରି, ଏଇ 7ଟି ଆବରଣ ଯେଉଁ ରହିଛି ସେ ଆବରଣକୁ ଭେଦ କରି ଭଗବାନ ପାଦପଦ୍ମ ଯାଇ ପହଞ୍ଚିଥିଲେ ସେଇ କାରଣାନବ ଜଳରେ। ଯେଉଁ କାରଣାନବ ଜଳ ଯେତେବେଳେ ସେଇ ଯେଉଁ ଛିଦ୍ରରେ ଯେତେବେଳେ ଆସୁଛନ୍ତି, ସେଇ ଜଳକୁ ଗଙ୍ଗା ବୋଲି କୁହାଯାଉଛି, ଗଙ୍ଗା ଦେବୀ ବୋଲି କୁହାଯାଉଛି। ତେଣୁ ଭଗବାନ ସେଇ କାରଣାନବ ଜଳରେ ପହଞ୍ଚିଲେ, ଅର୍ଜୁନଙ୍କୁ ଦେଖି ଅର୍ଜୁନଙ୍କ ସହିତ ସେ ପହଞ୍ଚିଲେ। ତେଣୁ ଭଗବାନ କାରଣ ଦେବ ସେଇ ବିଷ୍ଣୁ ସେଠି ଶୟନ କରିଛନ୍ତି, ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି। ତେଣୁ ଭଗବାନ ତାଙ୍କୁ ଯାଇ ପ୍ରାର୍ଥନା କରୁଛନ୍ତି। ଏ ଭାଗବତ 10ମ ସ୍କନ୍ଧ 99 ଅଧ୍ୟାୟରେ ଏଇଟାକୁ ବର୍ଣ୍ଣନା କରାଯାଇଛି, ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ଏଇଟାକୁ ଯିଏ ଶୁଣିବ, ଯିଏ ପଢ଼ିବ ସେ ଭାଗବତ, ସେ କହିବ ବୋଧେ ଭଗବାନ ବିଷ୍ଣୁ ଅଛନ୍ତି କୃଷ୍ଣଙ୍କର ଉପରେ, କିନ୍ତୁ ପ୍ରକୃତରେ ତା ନୁହଁ। ସେଠି ସେ କହୁଛନ୍ତି, ବିଷ୍ଣୁ କହିଛନ୍ତି, ସେ ତାଙ୍କର କଥାରେ, ତାଙ୍କ ସ୍ତୁତିରେ, ସେ ତାଙ୍କ ଶ୍ଳୋକରେ କହିଛନ୍ତି, ଦ୍ୱିଜାତ୍ମଦାମି ଯୁବୟୋ ଦ୍ୱିଦୃକ୍ଷଣ ମୟୋପନୀତା ଭୂବିଧର୍ମ ଗୁପ୍ତୈ କଳାବତିନ୍ନା ଭବନୀ ଅର୍ଭାସୁରାନ୍ ହତ୍ୟ ଭୂୟ ଅସ୍ତୁ ରୟେତମନ୍ତିମେ। ବିଷ୍ଣୁ ସେଠି ଭଗବାନ ବିଷ୍ଣୁ ଯେ ଶୟନ କରିଛନ୍ତି ସେଇ ଅନନ୍ତ ଶଯ୍ୟାରେ, ସେ କହୁଛନ୍ତି, ଦ୍ୱିଜାତ୍ମଜା, ମୁଁ ସେ ଯେଉଁ ବ୍ରାହ୍ମଣର ଯେଉଁ ଆତ୍ମଜା ଯେଉଁ ପୁତ୍ରମାନଙ୍କୁ ଆଣିଥିଲି, ସେମାନେ ଯୁବୟ ଦ୍ୱିଦୃକ୍ଷଣ, ତାର କାରଣ ହେଉଛି ମୁଁ ଆପଣମାନଙ୍କୁ ଦୁଇଜଣଙ୍କୁ ଦେଖିବା ପାଇଁ ଚାହୁଁଥିଲି। ବିଷ୍ଣୁଙ୍କର ଶକ୍ତି ନଥିଲା ସେ ଆସି ଭଗବାନଙ୍କୁ ଦର୍ଶନ କରିପାରିବେ, ତେଣୁ ଏଇଭଳି ଭାବରେ ବ୍ୟବସ୍ଥା କରିବାରୁ ଭଗବାନ ଯାଇ ତାଙ୍କୁ ଦର୍ଶନ ଦେଲେ। ମୟୋପନୀତା ଭୂମି ଧର୍ମଗୁପ୍ତ, ହେ ଧର୍ମଗୁପ୍ତ, ଏ ଧର୍ମ ସ୍ଥାପନକାରୀ ଭଗବାନ, ଆପଣ ଯେଉଁ ଆସିଛନ୍ତି, ଯେଉଁ ଲୀଳା କରୁଛନ୍ତି, ସେଇ ଆପଣଙ୍କର ଦର୍ଶନ କରିବା ପାଇଁ ମୁଁ ଏଇ ବ୍ରାହ୍ମଣର ସନ୍ତାନମାନଙ୍କୁ ମୁଁ ଆଣିଥିଲି। ତେଣୁ ବର୍ତ୍ତମାନ ସେ ବ୍ରାହ୍ମଣ ସନ୍ତାନମାନଙ୍କୁ ଫେରେଇ ଦେଲେ, ଅର୍ଜୁନଙ୍କୁ ଫେରେଇ ଦେଲେ। ସମସ୍ତ ପୁତ୍ର ଯେଉଁ ପୁତ୍ରମାନେ ମୃତ୍ୟୁବରଣ କରିଥିଲେ ସମସ୍ତେ ତାଙ୍କ ପାଖରେ ଥିଲେ। ତେଣୁ ଭଗବାନ ବିଷ୍ଣୁ ଯେତେବେଳେ ସେମାନଙ୍କୁ ଫେରେଇ ଦେଲେ, ଅର୍ଜୁନ ଆଣିକି ତାଙ୍କୁ ପୁଣି ସେ ବ୍ରାହ୍ମଣଙ୍କୁ ପ୍ରଦାନ କଲେ। ତେଣୁ ଏଇ ଲୀଳାଟି ଯେଉଁ ହେଇଛି, ଏଇଥିରୁ ଆମେ ଜାଣିବା ଏଇ ଯେଉଁ ଭୌତିକ ଜଗତ ରହିଛି, ଏଇ ଭୌତିକ ଜଗତରେ ଯେଉଁ 7ଟି ଆବରଣ ରହିଛି, ଏ ପ୍ରତି ଆବରଣ ତା ପୂର୍ବ ଆବରଣଠାରୁ 10 ଗୁଣ ଅଧିକା, ଏଇଥିରୁ ଆମେ ଜାଣିବା। ଅନ୍ୟ ସ୍ଥାନରେ ମଧ୍ୟ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କୁହାଯାଉଛି ଯେ ଦଶୋତ୍ତର ଧିକେଇ ଯତ୍ର, ସବୁ 10 ଗୁଣ ଲେଖା ଅଧିକା ରହିଛି, ପୂର୍ବ ଆବରଣ ତା ପର ଆବରଣ ତା ପୂର୍ବ ଆବରଣ ଠାରୁ 10 ଗୁଣ ଅଧିକ। ଦଶୋତ୍ତରାଧିକ ଯତ୍ର ପ୍ରବିଷ୍ଟ ପରମାଣୁବତ୍, ତେଣୁ ଏଇ 7ଟି ଆବରଣ ଭିତରେ ଯେଉଁ ଭୌତିକ ଜଗତ ରହିଛି, ଯଦିଓ ଏ 400 କୋଟି ମାଇଲ ତାର ବିସ୍ତାର, କିନ୍ତୁ ସେ ପରମାଣୁ ଭଳି ରହିଛି। ତେଣୁ ଲକ୍ଷ୍ୟତେ ଅନ୍ତର୍ଗତ ସ୍ଥାନୀ, ଏଇଭଳି ଭାବରେ ଏଇ ଅନ୍ତର୍ଗତ ଏଇ ଆବରଣ ଭିତରେ ରହିଛି ଲକ୍ଷ୍ୟତେ ଅନ୍ତର୍ଗତ, ଏଇଟାକୁ ଦେଖିପାରିବେ। ଅନେ କୋଟି ସୋହି ଅଣ୍ଡରାଶୟ, କୋଟି 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 ଏଇଭଳି ଭାବରେ ରହିଛି ଭୌତିକ ବ୍ରହ୍ମାଣ୍ଡ ରହିଛି, କୋଟି କୋଟି ବ୍ରହ୍ମାଣ୍ଡ ରହିଛି, ଗୋଟିଏ ବ୍ରହ୍ମାଣ୍ଡ ନୁହଁ, କୋଟି କୋଟି ବ୍ରହ୍ମାଣ୍ଡ ରହିଛି, ଏବଂ ତାର ମଧ୍ୟ କଳନା କରିପାରିବା ନାହିଁ ଯେ ଏତିକି କୋଟି ବ୍ରହ୍ମାଣ୍ଡ ରହିଛି ବୋଲି। ଏତେ ଦେଖିବା ଆମେ ସବୁ ସେଥିପାଇଁ କୁହାଯାଉଛି ଯେ ଉପନିଷଦରେ ବର୍ଣ୍ଣନା କରାଯାଇଛି ଯେ ଯେଉଁ ଭଗବାନଙ୍କର କେଶାଗ୍ର ଯେଉଁ ଜୀବ, ଜୀବର ଆକାର କିଭଳି ନା କେଶାଗ୍ର ସଦଭାବସ୍ୟ ସତଧା କଳ୍ପିତ ସେଚ ଜୀବ ଭାଗ ଜୀବ ଭାବ ସ ବିଜ୍ଞେୟ ସ ଅନନ୍ତାୟ କଳ୍ପତି। ଜୀବମାନେ ହେଉଛନ୍ତି ଅନନ୍ତ, ଗଣି ହେବନି ଏତିକି ଜୀବ ଅଛନ୍ତି ବୋଲି। ଆମେ କହିଦେଉଛେ ଭାରତବର୍ଷର ଲୋକସଂଖ୍ୟା ଏତିକି 120-125 ବିଲିୟନ୍, 125 ବିଲିୟନ୍ ଏବେ ବର୍ଣ୍ଣନା କରିଦେଉଛେ, କିନ୍ତୁ ଏହିଭଳି ଭାବରେ ସମଗ୍ର ପୃଥିବୀର ଜନସଂଖ୍ୟା ଆମେ କରିଦେଇପାରିବା? ଖାଲି ଯେ ମନୁଷ୍ୟମାନେ ରହିଛନ୍ତି ତାହା ନୁହଁ, 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି। ତାଙ୍କୁ ଯଦି ହିସାବ କରିବା କେତେ ପ୍ରକାର କେତେ କୋଟି କୋଟି ହେବେ ତାଙ୍କ ହିସାବ କରିହେବ ନାହିଁ। ଇଏ କେବଳ ପୃଥିବୀର ଲୋକସଂଖ୍ୟା ବା ପୃଥିବୀର ଜୀବମାନଙ୍କର ସଂଖ୍ୟା। ଏହିଭଳି ଭାବରେ 14 ବ୍ରହ୍ମାଣ୍ଡ ରହିଛି, ଆହୁରି 13ଟି ଭୁବନ ରହିଛି, ତା ଦ୍ୱାରା ଲୋକସଂଖ୍ୟା ଯଦି ହିସାବ କରିବା ସେଠି ମଧ୍ୟ ତେଣୁ ସେହିଭଳି ଭାବରେ କୋଟି କୋଟି ଜୀବ ଅଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଏହି ବିଶ୍ୱବ୍ରହ୍ମାଣ୍ଡରେ ଯେଉଁ ଜୀବମାନେ ଆସୁଛନ୍ତି ତାର କାରଣ ହେଉଛି କ'ଣ ନା ସେମାନେ ଏହି ଭଗବାନଙ୍କୁ ଭୁଲି ଯାଇଛନ୍ତି। ଭଗବାନ ଭୁଲି ଯାଇଥିବା ହେତୁ ସେମାନେ ଏହି ଭୌତିକ ଜଗତରେ ତାଙ୍କର ପତନ ହୋଇଛି। ଏହି ଭୌତିକ ଜଗତର ଭଗବାନ ଯେଉଁ ତାଙ୍କର ଜଗତ ରହିଛି ଚିତ୍ ଜଗତ, ସେ ଆନନ୍ଦମୟ ସମସ୍ତେ ଆନନ୍ଦରେ ରହିଛନ୍ତି। କାହିଁକି ଏ ଭୌତିକ ଜଗତ ସୃଷ୍ଟି କଲେ? ଦୁଃଖ ଆଳେ ମଶା ସତମ ବଳି କାହିଁକି ସୃଷ୍ଟି କଲେ? ଭଗବାନ କ'ଣ ଏଇଟାକୁ ସଚ୍ଚିଦାନନ୍ଦମୟ ଧାମ କରିପାରିନଥାନ୍ତେ? ଭଗବାନ କରିପାରିଥାନ୍ତେ, କିନ୍ତୁ ଦୁଃଖାଳୟ ମଶାସନ କରିବାର ଉଦ୍ଦେଶ୍ୟ ହେଉଛି ଯେ ଆମେ ଯେଉଁ ଭଗବାନଙ୍କୁ ଭୁଲି ଯାଇଛେ, ଭଗବାନ ଭଳି ଉପଭୋଗ କରିବା ପାଇଁ ଚାହୁଁଛେ, ସେଇଥିପାଇଁ ଭଗବାନ ଏ ସୁଯୋଗଟି ପ୍ରଦାନ କରିଛନ୍ତି। ପ୍ରକୃତରେ ଆମର ଉପଭୋଗ କରିବାର କ୍ଷମତା ନାହିଁ, ଉପଭୋଗ କରିବାର ପୁରୁଷ ହିଁ ଉପଭୋଗ କରିବ, କିନ୍ତୁ ଯେଉଁ ସ୍ତ୍ରୀ ରହିଛି ସେ ଉପଭୋଗ୍ୟା। ତେଣୁ ସ୍ତ୍ରୀ ଯଦି କହିବ ମୁଁ ଉପଭୋଗ କରିବି ତାର ସେ କ୍ଷମତା ନାହିଁ, କିନ୍ତୁ ଯେହେତୁ ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ଆମେ ହେଉଛେ ଭଗବାନଙ୍କ ପ୍ରକୃତି, ଆମେ ହେଉଛେ ସବୁ ସ୍ତ୍ରୀଲିଙ୍ଗ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଯେ ଭୂମି ଆପୋ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟଙ୍ଗେ ଭିନ୍ନା ପ୍ରକୃତିର ଅଷ୍ଟଧା। ଏ ଯେଉଁ ଭୌତିକ ଜଗତ ରହିଛି, ଏ 8ଟି ପ୍ରକୃତି ରହିଛି, ଇଏ ଭଗବାନଙ୍କ ପ୍ରକୃତି ବା ଇଏ ହେଉଛି ସ୍ତ୍ରୀଲିଙ୍ଗ। ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଏବଂ ଅହଙ୍କାର, ଏ ଯେଉଁ 8ଟି ପ୍ରକୃତି ରହିଛି, ଇଏ 8ଟି ପ୍ରକୃତି ମାନେ ଭଗବାନଙ୍କ ଶକ୍ତି। ସେହିଭଳି ଭାବରେ ଆମେ ମଧ୍ୟ ଭଗବାନଙ୍କର ଶକ୍ତି। ଅପରେ ମିତସ୍ତନ୍ୟାଂ ପ୍ରକୃତି ବିଧିମେ ପରା ଜୀବଭୂତାଂ, ଜୀବଭୂତ ଜୀବମାନେ ହେଉଛନ୍ତି ମଧ୍ୟ ଭଗବାନଙ୍କ ପ୍ରକୃତି, ତେଣୁ ସେମାନେ ହେଉଛନ୍ତି ଭଗବାନଙ୍କର ଉନ୍ନତର ପ୍ରକୃତି, କିନ୍ତୁ ତଥାପି ସେମାନେ ହେଉଛନ୍ତି ପ୍ରକୃତି, ତାଙ୍କର ଉପଭୋଗ କରିବାର କ୍ଷମତା ନାହିଁ। ଯେମିତି ଉଦାହରଣ ସ୍ୱରୂପ ଆମର ଏ ଯେଉଁ ଶରୀର ରହିଛି, ଏ ଶରୀରରେ ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ, ଏ ଖାଦ୍ୟଟା ପାକସ୍ଥଳୀକୁ ଗଲେ ଏ ସମସ୍ତ ଆମର ଶରୀରର ଯେତେ ଅଙ୍ଗ ଅଛି ସବୁକିଛି ସେ ଖାଦ୍ୟକୁ ଉପଭୋଗ କରିପାରିବେ। କିନ୍ତୁ ଯଦି ଆମେ କହିବା ଯେ ହାତ କହିବ ନା ନା ମୁଁ ଏ ଖାଦ୍ୟକୁ ନିଜେ ଉପଭୋଗ କରିବି, ହାତର ଉପଭୋଗ କରିବାର କ୍ଷମତା ନାହିଁ। ବା ଆମେ ଯଦି ଆଖି କହିବ ନା ମୁଁ ଖାଦ୍ୟକୁ ଉପଭୋଗ କରିବି, ଆମେ ଯଦି ଆଖିରେ ଖାଦ୍ୟ ରଖିଦେବା ତାହେଲେ ଆମର ଆଖିଟି ନଷ୍ଟ ହୋଇଯିବ। ସେଥିପାଇଁ ଭାଗବତମ ଚତୁର୍ଥ ସ୍କନ୍ଧର 31 ଅଧ୍ୟାୟରେ ନାରଦ ମୁନି ଏ କଥାଟି କହିଛନ୍ତି ପ୍ରଚେତାମାନଙ୍କୁ। ସେ କହୁଛନ୍ତି ଯଥା ତରୋନ୍ମୂଳ ନିଷେଚନହୀନ ତୃପ୍ୟନ୍ତି ତତ୍ସ୍କନ୍ଧ ଭୁଜ ପୋଷାକ ପ୍ରାଣ ପହରାଛ ଯତେନ୍ଦ୍ରିୟାଣାମ ତଥେବା ସର୍ବାହରଣ ମଧ୍ୟ ତେଜ୍ୟା। ଯେମିତି ଗଛର ଅଧିକାଂଶ ଲୋକ କହନ୍ତି କାହିଁକି କୃଷ୍ଣଙ୍କୁ ପୂଜା କରୁଛ, ଖାଲି ଏକୁଟିଆ ପୂଜା କରୁଛ, ଅନ୍ୟମାନଙ୍କୁ କାହିଁକି ପୂଜା କରୁନ? ପ୍ରଭୁପାଦ ମହାରାଜ ତାଙ୍କ ଭାଗବତ ସେ କଥା କହୁଛନ୍ତି, ଏଇଟା ଆମେ କହୁନୁ, ଏଇଟା ଭାଗବତଙ୍କୁ କୁହାଯାଇଛି। ଯେମିତି ଗଛର ମୂଳରେ ପାଣି ଦେଲେ ଗଛର ସମସ୍ତ କିଛି ସ୍କନ୍ଧ ଭୋଜ ଭୁଜ ଉପଶାଖା ସବୁକିଛି ପାଣି ପାଇବେ, ଜଳ ପାଇପାରିବେ। ତେଣୁ ସେହିଭଳି ଭାବରେ ତଥେବ ସର୍ବାହରଣ ମଚ୍ଛ ତେଜ୍ୟା, ଆମେ କହିବା ଆମେ ଗଛରେ ମୂଳରେ ପାଣି ଦେଉଛେ, କିନ୍ତୁ ଡାଳ ପତ୍ରରେ ପାଣି ଦେଲେ କ'ଣ ଗଛର ଅସୁବିଧା ହେବ କି? ଅସୁବିଧା ହେବନି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହୁଛନ୍ତି କଥା। ସେଇଥିପାଇଁ ନାରଦ ମୁନି ଆଉ ଗୋଟେ ଉଦାହରଣ ଦେଲେ, ଯଥା ପ୍ରାଣ ପହରାଛ, ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟଟା ଆମର ପାଟି ଦ୍ୱାରା ଆମର ଯେତେବେଳେ ପାକସ୍ଥଳକୁ ଯାଉଛି ସେ ସମସ୍ତ ଆମ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସେ ଖାଦ୍ୟର ଖାଦ୍ୟ ପ୍ରାପ୍ତ ହୋଇପାରୁଛନ୍ତି। କିନ୍ତୁ ଯଦି ଖାଦ୍ୟକୁ ଯଦି ଆମେ ଆଖିରେ ରଖିଦେବା ଆଖି ଉପଭୋଗ କରିପାରିବ, ଅନ୍ୟ ପକ୍ଷରେ ଆଖିଟି ନଷ୍ଟ ହୋଇଯିବ। ସେଥିପାଇଁ ଆମର ପ୍ରକୃତିରେ ଉପଭୋଗ କରିବାର କ୍ଷମତା ନାହିଁ। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ଭଳି, ଭଗବାନ ହେଉଛନ୍ତି ପ୍ରକୃତିରେ ଉପଭୋଗକାରୀ, ଭଗବାନ ହେଉଛନ୍ତି ପୁରୁଷ, ଭଗବାନ ହେଉଛନ୍ତି ଉପଭୋଗକାରୀ, ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ ସେ କଥା କହୁଛନ୍ତି। ଯଦି ଖାଲି ଏତିକି ଆମେ ଜାଣିବା ଯେ ଭଗବାନ ହେଉଛନ୍ତି ପ୍ରକୃତ ଉପଭୋଗକାରୀ, ତାହେଲେ ଆମେ ଶାନ୍ତି ପ୍ରାପ୍ତ ହୋଇପାରିବା, ଆମେ ଆନନ୍ଦ ପ୍ରାପ୍ତ ହୋଇପାରିବା। ଭଗବତ ଗୀତା ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ଭଗବାନ ସେ କଥା କହୁଛନ୍ତି କ'ଣ, ଭକ୍ତାରଂ ଜଗତପସାମ ସର୍ବଲୋକ ମହେଶ୍ୱରମ ଶ୍ରୁଦମ ସର୍ବଭୂତାନାମ ଜ୍ଞାନ୍ତମାନ ଶାନ୍ତି ମୁଚ୍ଛତି। ଭଗବାନ ହେଉଛନ୍ତି ଭକ୍ତାରମ, ଭଗବାନ ହେଉଛନ୍ତି ଭକ୍ତା, ଭଗବାନ ହେଉଛନ୍ତି ଉପଭୋଗକାରୀ, ସମସ୍ତ ଯଜ୍ଞ ସମସ୍ତ ତପସ୍ୟାର ସେ ହେଉଛନ୍ତି ଉପଭୋଗକାରୀ, ଏବଂ ସିଏ ହେଉଛନ୍ତି ସର୍ବଲୋକ ମହେଶ୍ୱରମ ସବୁକିଛିରେ ସିଏ ହେଉଛନ୍ତି ମାଲିକ। ଏ ଯେଉଁ ଆମେ ଦେଖୁଛେ ଏତେ ବିରାଟ ବିରାଟ ବିଶ୍ୱ ବ୍ରହ୍ମାଣ୍ଡ ବିଷୟରେ ବର୍ଣ୍ଣନା କରାଯାଉଛି, 400 କୋଟି ମାଇଲ ଏ ଭୌତିକ ଜଗତର ବିସ୍ତାର, ଏ ଆର ମାଲିକ କିଏ, ଯେ ଭଗବାନଙ୍କ ନିଶ୍ୱାସରୁ ସବୁ ଆସୁଛନ୍ତି, ସିଏ ହେଉଛନ୍ତି ପ୍ରକୃତର ମାଲିକ। ଏଇଭଳି ଭାବରେ କୋଟି କୋଟି ବ୍ରହ୍ମାଣ୍ଡ ରହିଛି, ଖାଲି ଗୋଟିଏ ବ୍ରହ୍ମାଣ୍ଡ ନାହିଁ। ଏଠି କୁହାଯାଉଛି ଯେଉଁ କୁହାଗଲା କ'ଣ ନା, କୋଟିଶ୍ୱ ହି ଅଣ୍ଡରାଶୟ, ଏଇ ଅଣ୍ଡ ଯେଉଁ ରହିଛି କ'ଣ ବିଶ୍ୱ ବ୍ରହ୍ମାଣ୍ଡ ଯେଉଁ ରହିଛି, ଇଏ ହେଉଛି କୋଟି 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 ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଏ ସବୁର ମାଲିକ ହେଉଛନ୍ତି ଭଗବାନ କୃଷ୍ଣ। ଭକ୍ତାରଂ ଜଗତପସାମ ସର୍ବଲୋକ ମହେଶ୍ୱରମ ଏବଂ ସୁହୃଦଂ ସର୍ବଭୂତାନାମ, ସମସ୍ତ ଜୀବଙ୍କର ସିଏ ହେଉଛନ୍ତି ପ୍ରକୃତିର ବନ୍ଧୁ। ଏ କଥା ଯଦି ଜାଣିବା ଜ୍ଞାନ ମାନ ଶାନ୍ତି ମୃତ୍ୟୁ, ଇଏ ହେଉଛି ଶାନ୍ତିର ସୂତ୍ର ଭଗବାନ ଦେଇଛନ୍ତି, ଲୋକମାନେ ଗ୍ରହଣ କରୁନାହାନ୍ତି। ଲୋକମାନେ ଗ୍ରହଣ ନ କରିକି ଏ ଶାନ୍ତିର ସୂତ୍ରକୁ ଗ୍ରହଣ ନ କରି ସେମାନେ ଚିନ୍ତା କରୁଛନ୍ତି ଅନ୍ୟ ଭାବରେ, ମାଛ ମାଂସ ଖାଇ, ଅଣ୍ଡା ଇତ୍ୟାଦି ଖାଇ, ପିଆଜ ରସୁଣ ଖାଇ ସେମାନେ ଶାନ୍ତିରେ ରହିବେ, ଇଏ ସୂତ୍ର ସେମାନେ ବାହାର କରୁଛନ୍ତି, ତାହେଲେ ସେମିତି କେମିତି ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରିବେ। ଶାନ୍ତିର ସୂତ୍ର ହେଉଛି ଭଗବାନ ହେଉଛନ୍ତି ପ୍ରକୃତ ଉପଭୋଗକାରୀ। ଯେଉଁ ଖାଦ୍ୟ ଆମେ ଗ୍ରହଣ କରିବା ଭଗବାନଙ୍କୁ ଅର୍ପଣ କରିବା, ଭଗବାନ ଅର୍ଜୁନଙ୍କୁ ଅନୁରୋଧ କରି କହୁଛନ୍ତି, ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ପୃଥିବୀବାସୀଙ୍କୁ ଅନୁରୋଧ କରୁଛନ୍ତି, ହେ ପୃଥିବୀବାସୀମାନେ ମୋତେ କିଛି ଖାଇବାକୁ ଦିଅ, ଭଗବାନଙ୍କୁ ଭୋକ ନାହିଁ, ଭଗବାନ କ୍ଷୁଧା ନାହିଁ। ଭଗବାନ କହୁଛନ୍ତି ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋ ମେ ଭକ୍ତା ପ୍ରୟଚ୍ଛତି ତଦଂ ଭକ୍ତି ଉପହୃତଂ ମସ୍ନାମି ପ୍ରଦାତ୍ମନ, ମୋତେ ପତ୍ରଟେ ଦିଅ, କିଛି ଅଧିକାର ନ ଦେଇପାର। ଦେବତାମାନଙ୍କୁ ପୂଜା କରିବା ପ୍ରସଙ୍ଗରେ ଏକଥା କହୁଛନ୍ତି ଭଗବତ ଗୀତା ନବମ ଅଧ୍ୟାୟରେ, ଦେବତାମାନଙ୍କ ପୂଜା କେତେ ପ୍ରକାର ରହିଛି, କେତେ ନିୟମ ରହିଛି, ବିଧି ବିଧାନ ସବୁ ରହିଛି। ଦେବତାମାନଙ୍କୁ ପୂଜା କରିବା କେତେ କଷ୍ଟ, କିନ୍ତୁ ଭଗବାନ ପୂଜା କରିବା କେତେ ସହଜ, ଏ ଅର୍ଜୁନକୁ ସେଇଟା ବୁଝାଉଛନ୍ତି। ଏ ଅର୍ଜୁନ ମୋତେ ପୂଜା କରିବାଟା ବହୁତ କଷ୍ଟ ନୁହଁ, ବହୁତ ସହଜ, ନା କେମିତି ପ୍ରଭୁ ସହଜ, ନା ତମେ କ'ଣ ପତ୍ରଟେ ପାଇବନି, ଯୁଆଡ଼େ ଗଲେ ପତ୍ର ଦେଖିବ କି ପତ୍ରରେ, ଗୋଟେ ପତ୍ର ଦେଇକିରି ଜଣେ ଭଗବାନଙ୍କୁ ଏତେ ସନ୍ତୁଷ୍ଟ କରିଦେଲେ, ଭଗବାନ ତାଙ୍କ ଉପରେ ପ୍ରୀତ ହେଇଗଲେ। କିଏ ସେ ପତ୍ର ଦେଇଥିଲେ, ଦ୍ରୌପଦୀ, ଦ୍ରୌପଦୀ ଯେତେବେଳେ ବନବାସରେ ରହିଥିଲେ ସେହି ସମୟରେ ଦୁର୍ବାସାମୁନି ଆସି ପହଞ୍ଚିଗଲେ। ଦୁର୍ବାସାମୁନି କହିଲେ, ଦୁର୍ବାସାମୁନି ଯାଇଥିଲେ ତା ପୂର୍ବରୁ ପାଣ୍ଡବମାନଙ୍କୁ ଯିବା, ପାଣ୍ଡବମାନଙ୍କୁ ଯିବା ପୂର୍ବରୁ ଯାଇ ପହଞ୍ଚିଲେ କୌରବମାନଙ୍କ ପାଖରେ, ଏବଂ ବିଶେଷ ଭାବରେ ଦୁର୍ଯ୍ୟୋଧନ ତାଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ଦୁର୍ଯ୍ୟୋଧନ ବହୁତ ତାଙ୍କ ସେବା କରି ତାଙ୍କୁ ବହୁତ ସନ୍ତୁଷ୍ଟ କରିଦେଲେ, ଏବଂ ଦୁର୍ବାସାମୁନି ଯେତେବେଳେ ସନ୍ତୁଷ୍ଟ ହେଇ ଯିବା ପାଇଁ ଚାହିଁଲେ, ସେତେବେଳେ କହିଲେ କ'ଣ କିଛି ବର ମୋଟର ନେବା ପାଇଁ ଚାହୁଁଛ କି, ନା ହଁ ପ୍ରଭୁ ଗୋଟେ ବର ଚାହୁଁଛି, ନା କ'ଣ, ନା ପ୍ରଭୁ ମୋତେ ଯେମିତି ଆପଣ କୃପା କଲେ, ମୋର ଭାଇମାନେ ପାଣ୍ଡବମାନେ ବଣରେ ବହୁତ କଷ୍ଟ ପାଉଛନ୍ତି, ତେଣୁ ତାଙ୍କୁ ମଧ୍ୟ କିଛି କୃପା କରନ୍ତୁ। ନା କିଭଳି କୃପା କରିବା, ନା ତାଙ୍କ ପାଖକୁ ମଧ୍ୟ ଆପଣ ଯାଆନ୍ତୁ, ଯେମିତି ଆମ ପାଖକୁ ଆସିଲେ ତାଙ୍କ ପାଖକୁ ମଧ୍ୟ ଯାଆନ୍ତୁ, କିନ୍ତୁ ଗୋଟିଏ ଅନୁରୋଧ, ତାଙ୍କ ପାଖକୁ ଯିବେ ଖରାବେଳ ପରେ, ଯିବେ ଦ୍ରୌପଦୀ ଖାଇସାରିଲା ପରେ ଆପଣ ଯାଇ ପହଞ୍ଚିବେ। ତେଣୁ ଦୁର୍ବାସା କହିଲେ ହଉ ଠିକ୍ ଅଛି। ଦୁର୍ବାସାମୁନି ଯେତେବେଳେ ଯାଇ ପହଞ୍ଚିଲେ ପାଣ୍ଡବମାନଙ୍କ ପାଖରେ, ପାଣ୍ଡବମାନେ ଯେତେବେଳେ ଯାଇଥିଲେ ଏ ଯେଉଁ ପୋଷାକରେ ଶକୁନି କପଟ ପୋଷାରେ ପାଣ୍ଡବମାନଙ୍କୁ ହରେଇକିରି ଯେତେବେଳେ ଏଇ ସର୍ତ୍ତ କରିଥିଲେ ଯେ 12 ବର୍ଷ ଯିବେ ସେମାନେ ବନବାସ ଯିବେ ଏବଂ 1 ବର୍ଷ ଅଜ୍ଞାତବାସ ଯିବେ, ସେଇ ବନବାସ ସମୟରେ ଯିବା ସମୟରେ ସେମାନେ ଯୁଧିଷ୍ଠିର ମହାରାଜ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିକିରି ସୂର୍ଯ୍ୟଦେବ ଗୋଟେ ତାଙ୍କୁ ପାତ୍ର ଦେଇଥିଲେ, ଯେଉଁ ପାତ୍ର କି ଅକ୍ଷୟ ପାତ୍ର ବୋଲି କୁହାଯାଉଛି। ଯେଉଁ ପାତ୍ରରେ ରୋଷେଇ କଲେ ଯେତେ ଖାଦ୍ୟ ଲୋକ ଖାଇଲେ ମଧ୍ୟ ସେ ସରିବ ନାହିଁ, କିନ୍ତୁ ଯଦି ଦ୍ରୌପଦୀ ସେ ଖାଦ୍ୟ ଗ୍ରହଣ କରିଦେବେ ତାହେଲେ ଆଉ ଆଉ ହେବ ନାହିଁ, ସେଠୁ ଖାଦ୍ୟ ବାହାରିବ ନାହିଁ। ତେଣୁ ଏହି କଣ୍ଡିସନରେ ଦୁର୍ଯ୍ୟୋଧନ ପଠାଇଥିଲେ ଦୁର୍ବାସାଙ୍କୁ, ଦୁର୍ବାସା ଯାଇ ପହଞ୍ଚିଗଲେ ପାଣ୍ଡବମାନଙ୍କ ପାଖରେ, ପାଣ୍ଡବମାନଙ୍କ ପାଖରେ ସିଏ ଦୁର୍ବାସା ଅବଶ୍ୟ ଜାଣିନଥିଲେ ସେତେବେଳେ, ତାପରେ ସେଇଟା ସେ ଜାଣିଲେ, ରିଅଲାଇଜ୍ କଲେ ସେଇଟା। ତେଣୁ ଦ୍ରୌପଦୀ ଯେତେବେଳେ ଦେଖିଦେଲେ ଦୁର୍ବାସାମୁନିଙ୍କୁ, ସେ ଏକୁଟିଆ ଯାଇନାହାନ୍ତି, ତାଙ୍କର 10,000 ଶିଷ୍ୟମାନଙ୍କୁ ନେଇ ଯାଇଛନ୍ତି, ଜଣେ ଶିଷ୍ୟ ବା ଦୁଇଜଣ ଶିଷ୍ୟ ନୁହଁ, 10,000 ଶିଷ୍ୟ ନେଇ ଯାଇଛନ୍ତି। ତେଣୁ ଦ୍ରୌପଦୀଙ୍କର ଚିନ୍ତା ବଢ଼ିଗଲା, କ'ଣ କରିବେ ବର୍ତ୍ତମାନ, କେମିତି ତାଙ୍କୁ ଖାଇବାକୁ ଦେବେ। ଯୁଧିଷ୍ଠ ମହାରାଜ ତାଙ୍କୁ ନିମନ୍ତ୍ରଣ କଲେ, ଠିକ୍ ଅଛି ଆପଣ ଆସନ୍ତୁ, ବହୁତ ତାଙ୍କୁ ପ୍ରାର୍ଥନା କଲେ, ବହୁତ ସ୍ତୁତି କଲେ ଏବଂ ତାଙ୍କୁ କହିଲେ ଆପଣ ଆମଠାରେ ଆମ ପାଖରେ ଖାଦ୍ୟ ଗ୍ରହଣ କରନ୍ତୁ। ଏଇଭଳି ଭାବେ ତାଙ୍କୁ କହିଲେ, ସେ ଗଲେ ସେମାନେ ସ୍ନାନ କରିବା ପାଇଁ, ଯମୁନା ନଦୀରେ ସ୍ନାନ କରୁଛନ୍ତି। ଏହି ସମୟରେ ଦ୍ରୌପଦୀଙ୍କର ଚିନ୍ତା ପଡ଼ିଗଲା, କେମିତି କ'ଣ କରିବା, କେମିତି ତାଙ୍କୁ ଖାଇବାକୁ ଦେବା। 10,001 ଭକ୍ତ ଆସିଛନ୍ତି ଅତିଥିମାନେ, ତାଙ୍କୁ କେମିତି ଖାଇବାକୁ ଦେବା, ଏକଥା ଚିନ୍ତା କରି ସେ ଭଗବାନଙ୍କ ଶରଣ ଗଲେ। ଦ୍ରୌପଦୀଙ୍କୁ ତାଙ୍କର ଗୁରୁ ବୈଶିଷ୍ଠ ମୁନି କହିଥିଲେ, ଏ ମା, ତୋର ଯେତେବେଳେ ଦୁଃଖ ଆସିବ, ତୋର ଅସୁବିଧା ଆସିବ, ତୋର ବିପଦ ଆସିବ, ସେତେବେଳେ ତୁ ଭଗବାନଙ୍କୁ ସ୍ମରଣ କରିବୁ, ଏ କଥା କହିଥିଲେ। ତେଣୁ ଦ୍ରୌପଦୀ ବର୍ତ୍ତମାନ ଭଗବାନଙ୍କୁ ସ୍ମରଣ କଲେ, ତେଣୁ ଭଗବାନ ଆସି ପହଞ୍ଚିଗଲେ, ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ। କୃଷ୍ଣ ଧାଇ ନେଇ ଆସି କହୁଛନ୍ତି, ଦ୍ରୌପଦୀ ଦ୍ରୌପଦୀ, କୃଷ୍ଣା କୃଷ୍ଣା, ମୋତେ ବହୁତ ଭୋକ, କ୍ଷୁଧା, ମୋତେ ମୋତେ କିଛି ଖାଇବାକୁ ଦିଅ। ତେଣୁ ଦ୍ରୌପଦୀ କହୁଛନ୍ତି, ମୁଁ ଆପଣଙ୍କୁ ସ୍ମରଣ କରୁଛି ସେଇଥିପାଇଁ, ଏ ଖାଦ୍ୟ ସମସ୍ୟାର ସମାଧାନ କରିବା ପାଇଁ। ବର୍ତ୍ତମାନ ଆମର ଭାରତବର୍ଷରେ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ବହୁତ ପ୍ରକାର ବ୍ୟବସ୍ଥା କରାଯାଉଛି, ଆମର ସରକାର ବହୁତ ପ୍ରକାର ବ୍ୟବସ୍ଥା କରୁଛନ୍ତି, ଟଙ୍କା କେ ଚାଉଳ ଦେଉଛନ୍ତି ଲୋକମାନଙ୍କୁ ଖାଦ୍ୟ ସମସ୍ୟାର ସମାଧାନ କରିବା ପାଇଁ, କିନ୍ତୁ ସମସ୍ୟାର ସମାଧାନ ହେଇପାରୁନାହିଁ। ତେଣୁ ଦ୍ରୌପଦୀ କହିଲେ, ମୁଁ ମଧ୍ୟ ସେଭଳିଆ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଚିନ୍ତା କରୁଥିଲି, ଆପଣଙ୍କୁ ପ୍ରାର୍ଥନା କରୁଥିଲି। ଭଗବାନ କହିଲେ, ନା ନା, ମୁଁ କିଛି ଶୁଣିବି ନାହିଁ, ମୋତେ ଖାଇବାକୁ ଦେଇ ସାର, ତାପରେ ଯାଇ ଯାହା କହିବି। ତେଣୁ ସେ କହିଲେ, ପ୍ରଭୁ, ଏଇ ଯେଉଁ ଅକ୍ଷୟ ପାତ୍ରଟି ଆମକୁ ମିଳିଥିଲା, ସୂର୍ଯ୍ୟଦେବଙ୍କୁ ଦେଇଛନ୍ତି, ଏ ଖାଦ୍ୟ ମୁଁ ଖାଇସାରିଲା ପରେ ଆଥିରେ ଆଉ କିଛି ଖାଦ୍ୟ ଆସିବ ନାହିଁ, ତେଣୁ ମୁଁ ଖାଇସାରିଛି, ତେଣୁ ଆଉ ଏଥିରେ ଖାଦ୍ୟ ନାହିଁ। ନା ତମେ ଟିକେ ଦେଖ ଠିକ୍ ଭାବରେ। ଏବେ ତା ଦେହରେ ଗୋଟେ ପତ୍ରଟି ବାହାରିଲା, ଯେଉଁ ପତ୍ରଟି ଭଗବାନ ଖାଇ ପାଣି ଟିକେ ବୁନ୍ଦେ ପିଇ ସେ ଗୋଟେ ହାକୁଟେ ଦେଇଦେଲେ, ସନ୍ତୁଷ୍ଟ ହେଇଗଲେ, ଗୋଟେ ପତ୍ରରେ ଭଗବାନ ସନ୍ତୁଷ୍ଟ ହେଇଗଲେ। ତେଣୁ ସେ ଦୁର୍ବାସା ମୁନି ଏବଂ ତାଙ୍କର 10,000 ଶିଷ୍ୟମାନେ ଯେଉଁ ସ୍ନାନ କରୁଥିଲେ, ସମସ୍ତଙ୍କ ପେଟ ଫୁଲ୍ ହେଇଗଲା। ସେମାନେ ବର୍ତ୍ତମାନ ଦୁର୍ବାସା ଜାଣିପାରିଲେ, କହିଲେ, ଆରେ ମୁଁ ଗୋଟେ ଭୁଲ କରିଥିଲି, ଅମ୍ବରୀଶ ମହାରାଜ ପାଖରେ ଭୁଲ କରିଥିଲି, ଅପରାଧ କରିଥିଲି, ଯେଉଁଠୁ ବହୁତ କଷ୍ଟରେ ମୁଁ ଜୀବନ ପାଇଲି, ନହେଲେ ମୋର ଜୀବନଟି ଚାଲିଯାଇଥାନ୍ତା। ସୁଦର୍ଶନ ଚକ୍ର ମୋ ପଛରେ ଗୋଡ଼ଉଥିଲେ, ମୋ ଜୀବନଟି ଚାଲିଯାଇଥାନ୍ତା, ପୁଣି ଆଜି ମଧ୍ୟ ସେଇ ଅପରାଧ ହେବାକୁ ବସିଛି। ତେଣୁ ସବୁ ଯିଏ ଯୁଆଡ଼େ ଚାହିଁଲେ, କିଏ ଆକାଶକୁ ପଳେଇଲେ, କିଏ ପୃଥିବୀ ପଳେଇଲେ, କିଏ ପାତାଳକୁ ପଳେଇଲେ, କିଏ କୁଆଡ଼େ ହେଇ ପଳେଇଗଲେ। ଭଗବାନ କହିଲେ, ଭୀମଙ୍କୁ କହିଲେ, ଭୀମ, କାହିଁକି ଏମାନେ ସବୁ ଆସୁନାହାନ୍ତି, ଦୁର୍ବାସା ମୁନି ତାଙ୍କ ଶିଷ୍ୟମାନଙ୍କୁ ଡାକ। ଭୀମ ଦେଖିଲେ, ଦେଖିଲା ବେଳକୁ ସେ କି କୁଆଡ଼େ ସବୁ ଛିନ୍ଛତରେ ପଳେଇଯାଉଛନ୍ତି, ଗୋଟିଏ ପତ୍ରରେ ଭଗବାନ ସନ୍ତୁଷ୍ଟ ହେଇଯାଉଛନ୍ତି। ସେଇଭଳି ଭାବେ ପତ୍ରଂ ପୁଷ୍ପଂ, ଗୋଟିଏ ଫୁଲରେ ମଧ୍ୟ ଭଗବାନ ସନ୍ତୁଷ୍ଟ ହେଇଯାଇଛନ୍ତି। କ'ଣ ଉଦାହରଣ? ଭାଗବତମ ଅଷ୍ଟମ ସ୍କନ୍ଧରେ ଗଜରାଜଙ୍କର ଉପାଖ୍ୟାନ ରହିଛି। ଗଜରାଜ 1,000 ବର୍ଷ ଧରି କୁମ୍ଭୀର ସହିତ ଯୁଦ୍ଧ କରିଥିଲେ, ତେଣୁ ଅନ୍ତିମରେ ତାର ଯେତେବେଳେ ଆଉ କୌଣସି ଶକ୍ତି ରହିଲା ନାହିଁ, ସେତେବେଳେ ସିଏ ତାଙ୍କ ପୂର୍ବ ଜନ୍ମରେ ସେ ଥିଲେ, ଇନ୍ଦ୍ରଦୁମ୍ନ ଥିଲେ, ରାଜା ଇନ୍ଦ୍ରଦୁମ୍ନ ଥିଲେ, ସେ ଭଗବାନ ସବୁ ସ୍ତୁତି କରିଥିଲେ, ସେ ସେଇ ସ୍ତୁତିକୁ ମନେ ପଡ଼ିଲା ତାଙ୍କର, ଭଗବାନ ସେ ସ୍ମୃତି ପ୍ରଦାନ କରିବେ। ସେଇଥିପାଇଁ ପ୍ରଭୁପାଦ ମହାରାଜ କହିଛନ୍ତି, ଆମେ ସବୁକିଛି ଜଣେ ସମୟ କିଛି କିଛି ଏଇ ସ୍ତୁତିକୁ ମନେ ରଖିବା କଥା, କେତେବେଳେ ଭଗବାନ ସେ ସ୍ମରଣ ଦେଇଦେବେ, ଯେମିତି ଗଜରାଜକୁ ଦେଲେ, ପୂର୍ବ ଜନ୍ମର ଯେଉଁ ସ୍ମୃତି କରିଥିଲେ, ଭଗବାନଙ୍କୁ ଯେଉଁ ସ୍ତୁତି କରିଥିଲେ, ସେ ସ୍ତୁତି ବର୍ତ୍ତମାନ ଭଗବାନ କଲେ। ତେଣୁ ଅନ୍ତିମରେ, ଅନ୍ତଃସରସୁ ଉର୍ବଳେନ ଗୃହୀତ ଆତୋ ଦୁଷ୍ଟୁଆ ଗୁରୁତ୍ମତିଂ ହରିଙ୍କ ଉପାର ଚକ୍ରଂ ଉତ୍କ୍ଷିପ୍ୟ ସାମ୍ବୁଜକରମ ଗିର ମହାପୃଷାତ ନାରାୟଣ କୁଳଗୁରୁ ଭଗବାନ ନମସ୍ତେ। ସେଇ ସରସରେ, ସେଇ ସରୋବରରେ ଯୁଦ୍ଧ କୁମ୍ଭୀର ସହିତ ଗ୍ରାହ ସହିତ ବହୁତ କଷ୍ଟରେ, ଯେତେବେଳେ ଆଉ କୌଣସି ଉପାୟ ନ ପାଇଲେ, ସେତେବେଳେ ଭଗବାନ ସ୍ତୁତି କରିଛନ୍ତି। ଯେତେବେଳେ ସେ ଆକାଶକୁ ଟାଣି ଦେଇଛନ୍ତି, ଭଗବାନ ଆସୁଛନ୍ତି, ଗରୁଡ଼ ପୃଷ୍ଠରେ ଆସୁଛନ୍ତି। ସୋ ଅନ୍ତଃସରସୁ ଉର୍ବଳେନ ଗୃହୀତ ଆର୍ତ୍ତ, ଆର୍ତ୍ତ ଅବସ୍ଥାରେ ସେ ଭଗବାନଙ୍କୁ ଡାକିଛନ୍ତି, ଗୃହୀତ ଏ କୁମ୍ଭୀର ଦ୍ୱାରା ଗୃହୀତ ହେଇକି ରହିଛନ୍ତି, କୁମ୍ଭୀର କାମୁଡ଼ିକି ଧରିଛି। ଏବଂ ଦୁଷ୍ଟୁଆ ଗରୁତ୍ମତିଂ, ଭଗବାନ ଯେତେବେଳେ ଉପରକୁ ଚାହିଁ ଦେଇଛନ୍ତି ଗଜରାଜ, ସେତେବେଳେ ଭଗବାନ ଦେଖୁଛନ୍ତି ଗରୁତ୍ମତିଂ, ଗରୁଡ଼ ପୃଷ୍ଠ ଉପରେ ବସିଛନ୍ତି। ଏବଂ ଖ ଉପାତ ଚକ୍ରମ, ଆକାଶରେ ସେ ଯେଉଁ ଆସୁଛନ୍ତି, ତାଙ୍କର ଚକ୍ର ରହିଛନ୍ତି, ତାଙ୍କର ହସ୍ତରେ ଚକ୍ର ଘୁରି ଘୁରି ବୁଲୁଛି, ଉପାତ ଚକ୍ରମ। ତେଣୁ ଉତ୍କ୍ଷିପ୍ୟ ସାମ୍ବୁଜକରମ, ତାର ଯେଉଁ ଶୁଣ୍ଢ ରହିଛି, ସେଇ ଶୁଣ୍ଢରେ, ସେଇ ସରସିରେ, ସେଇ ସରୋବରରେ ଗୋଟେ ପଦ୍ମପୁଷ୍ପଟେ ଥିଲା, ସେଇଟାକୁ ତୋଳିକିରି ଭଗବାନ ଦେଖେଇ ଦେଇଛନ୍ତି। ଏବଂ ଆଉ ତାଙ୍କର କଥା କହିବାକୁ ମଧ୍ୟ ଶକ୍ତି ନାହିଁ, ଏତେ ଦୁର୍ବଳ ହେଇଯାଇଛନ୍ତି। ତେଣୁ ବହୁତ କଷ୍ଟରେ ସେ କହୁଛନ୍ତି, ନାରାୟଣ ଅଖିଳ ଗୁରୁ ଭଗବାନ ନମସ୍ତେ, ହେ ନାରାୟଣ, ହେ ଅଖିଳ ଗୁରୁ, ହେ ଭଗବାନ, ମୁଁ କେବଳ ଆପଣ ନମସ୍କାର କରୁଛି। ତେଣୁ ଭଗବାନ ଆଉ ସହିପାରିଲେ ନାହିଁ, ଯଦିଓ ସେ ଗଜରାଜ କୁମ୍ଭୀରଙ୍କ ସହିତ ଯେଉଁ ଯୁଦ୍ଧ ହେଉଥିଲା, 1,000 ବର୍ଷ ଧରି ଯୁଦ୍ଧ ହେଉଥିଲା, ଦେବତାମାନେ ଆସି ଦେଖୁଥିଲେ, ଟିକେଟ୍ କାଟିକିରି,
ଯେମିତି ସିନେମା ଦେଖୁଛନ୍ତି ଟିକେଟ୍ କାଟି ସେଭଳିଆ ଟିକେଟ୍ କାଟି ଦେଖୁଥିଲେ, କେହି ସାହାଯ୍ୟ କରୁନଥିଲେ। ଆମର ଶ୍ରୀଶ୍ରୀମଦ ରାଧାକାନ୍ତ ସ୍ୱାମୀ ମହାରାଜ କହୁଥିଲେ, ଥରେ ବ୍ରହ୍ମାଙ୍କର ଦୁଃଖ ଆସିଲା, ଦୟା ଆସିଲା, କହିଲା ଠିକ୍ ଅଛି ଗଜରାଜଟି ବହୁତ ହଇରାଣ ହେଲାଣି, ତାକୁ ଟିକେ ସାହାଯ୍ୟ କରିବା। ଯେତେବେଳେ ଯାଉଛନ୍ତି ସାହାଯ୍ୟ କରିବା ପାଇଁ, ଗଜରାଜ ଗୋଟେ ସ୍ତୁତି କହୁଛନ୍ତି, ଏ ମୁଁ ସେଇ ଭଗବାନଙ୍କୁ ପ୍ରାର୍ଥନା କରୁଛି, ମୁଁ ସେଇ ଭଗବାନଙ୍କୁ ସ୍ତୁତି କରୁଛି, ଯେଉଁ ଭଗବାନଙ୍କ ସାମ୍ନାରେ ଏ ବ୍ରହ୍ମା ଶିବ ଆଦି ବହୁତ ତୁଚ୍ଛ। ସେ ବ୍ରହ୍ମା କହିଲେ, ମୋତେ ଏଭଳି ଭାବରେ କହୁଛି, ମୁଁ କ'ଣ ତାକୁ ସାହାଯ୍ୟ କରିବି? ତେଣୁ ସବୁ ଦେବତାମାନେ ଚୁପଚାପ ନୀରବରେ ଦର୍ଶନ କରୁଥିଲେ, କେହି ସାହାଯ୍ୟ କରୁନଥିଲେ। ତେଣୁ ଭଗବାନ ଯେତେବେଳେ ଦେଖିଲେ ଗଜରାଜର ଆର୍ତ୍ତ ଦେଖି ଧାଇଁ ଡେଇଁ ପଡ଼ିଲେ, ସେ ଗରୁଡ଼ ପୁରୁଷ ଡେଇଁ ପଡ଼ିଲେ। ଗରୁଡ଼ ଯେଉଁ ବହୁତ ସ୍ପିଡ଼ରେ ଆସୁଛନ୍ତି, ତଥାପି ସେ ଭାବୁଛନ୍ତି, ଭଗବାନ ଭାବୁଛନ୍ତି ଗରୁଡ଼ର ସ୍ପିଡ଼ ବା ଗରୁଡ଼ର ଗତି ବହୁତ ଧିମି ହେଇଯାଉଛି। ତେଣୁ ଭଗବାନ ଡେଇଁ ପଡ଼ିକିରି ସାଙ୍ଗେ ସାଙ୍ଗେ ସେଇ ଗଜରାଜର ଯେଉଁ ଶୁଣ୍ଢ ଧରି ତାକୁ ନେଇଯାଇଛନ୍ତି, କୂଳକୁ ନେଇଯାଇଛନ୍ତି। ଏବଂ ସେ ଗଜରାଜ ସହିତ କୁମ୍ଭୀର ମଧ୍ୟ ଯାଇଛି। ଏବଂ ଭଗବାନ କ'ଣ କଲେ ନା, ତାଙ୍କ ସୁଦର୍ଶନ ଚକ୍ରରେ ସେଇ କୁମ୍ଭୀରର ପାଟିକୁ ଛେଦନ କଲେ, ଏବଂ ସାଙ୍ଗେ ସାଙ୍ଗେ ସେ କୁମ୍ଭୀର ଗୋଟେ ଗନ୍ଧର୍ବ ରୂପ ଧାରଣ କରିଥିଲା, ଗନ୍ଧର୍ବ ରୂପ ଧାରଣ କଲା। କାରଣ ପୂର୍ବ ଜନ୍ମରେ ସେ ଜଣେ ଗନ୍ଧର୍ବ ଥିଲା, ଗନ୍ଧର୍ବ ଥାଇ ସେସବୁ ଜଳରେ ଯିଏ ସ୍ନାନ କରୁଥିଲେ ତାଙ୍କୁ କୁମ୍ଭୀର ଭଳି ଭିତରକୁ ରହିକିରି ପାଣି ଭିତରେ ରହି ତାଙ୍କ ସବୁ ଗୋଡ଼କୁ ଟାଣୁଥିଲା। ଏଇଭଳି ଭାବରେ ଗୋଟେ ଥରେ ଗୋଟେ ଋଷିଙ୍କର, ଦେବଳ ଋଷି ବୋଧେ, ଦେବଳ ଋଷିଙ୍କର ପାଦକୁ ଆକ୍ରମଣ କରିଥିଲା, ସେହି ସମୟରେ ସେ ଋଷି ଅଭିଶାପ ଦେଇଥିଲେ, ତୁ କୁମ୍ଭୀର ହେଇଯା। ତେଣୁ ଯେତେବେଳେ ଭଗବାନଙ୍କର ସୁଦର୍ଶନ ଚକ୍ରରେ ସେ ମୃତ୍ୟୁ ଉଦ୍ଧାର ପାଇଲା, ସେତେବେଳେ ସେ ଗୋଟେ ପୁଣି ଦିବ୍ୟ ଗନ୍ଧର୍ବ ଶରୀର ପ୍ରାପ୍ତ ହେଲା। ଅଷ୍ଟମ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି, ଗନ୍ଧର୍ବ ଶରୀର ପ୍ରାପ୍ତ ହେଲା। ଏବଂ ହଁ, ଦେବଳ ଋଷି ସେଇଟା ଅଭିଶାପ ଦେଇଥିଲେ, ଏବଂ ସେ ଗନ୍ଧର୍ବ ଲୋକକୁ ଗମନ କଲା, ଭଗବାନଙ୍କଠାରୁ ଭଗବାନଙ୍କୁ ପ୍ରଣାମ କରି, ହସ୍ତିକୁ ମଧ୍ୟ ପ୍ରଣାମ କରି, ଗଜରାଜକୁ ମଧ୍ୟ ପ୍ରଣାମ କରି ସେ ଚାଲିଲେ। ଏବଂ ଗଜରାଜ ଜଣଙ୍କ ସେ ତାଙ୍କର ଶରୀରଟି ପରିବର୍ତ୍ତନ ହୋଇଗଲା, ଭଗବାନଙ୍କ ପାର୍ଶ୍ୱଦ ଶରୀର ପ୍ରାପ୍ତ ହେଲେ, ଚତୁର୍ଭୁଜ ରୂପ ଧାରଣ କରି ଭଗବାନ ପାର୍ଶ୍ୱଦ ଶରୀରରେ ପରିଣତ ହେଲା। ସେ ଆଉ ହାତୀ ଶରୀର ରହିଲାନି, ସେଠି ସେ ହାତୀ ଶରୀରଟି କନଭର୍ଟ ହୋଇଗଲା, ପରିବର୍ତ୍ତିତ ହୋଇଗଲା, ଗୋଟେ ଭଗବାନଙ୍କର ପାର୍ଶ୍ୱଦ ଶରୀର ଧାରଣ କଲେ। ଏବଂ ଭଗବାନ ସେ ଗରୁଡ଼ ପୃଷ୍ଠରେ ସେଇ ଗଜରାଜକୁ ବସେଇ ସେ ଗୋଟେ ପାର୍ଶ୍ୱଦୂତ ହୋଇଗଲା, ପୁଣି ତାଙ୍କ ଧାମକୁ ଚାଲିଲେ। ତେଣୁ ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଯେ କେବଳ ପୁଷ୍ପଟେ ଦେଇକରି ଗଜରାଜ ଭଗବାନଙ୍କୁ ପ୍ରାପ୍ତ ହୋଇପାରିଲେ। ପାତ୍ରଂ ପୁଷ୍ପଂ ଫଳଂ, ଫଳ କିଏ ପ୍ରଦାନ କରିଥିଲେ? ଭଗବାନ ଯେତେବେଳେ ରାମଚନ୍ଦ୍ର ଲୀଳା କରୁଥିଲେ ସେଇ ସମୟରେ ଶବରୀ ତାଙ୍କର ଗୁରୁ ମାତଙ୍ଗ ମୁନି କହିଥିଲେ ଯେ ତମେ ଏଇଠି ରହିବ, ତ ଭଗବାନ ତମକୁ ଆସିବେ, ଏଇଠି ଦର୍ଶନ ଦେବେ। ପ୍ରତିଦିନ ସେ ତାଙ୍କର ଆଶ୍ରମକୁ ସଫା କରୁଥିଲେ। ଆମର ଯେଉଁ ବର୍ତ୍ତମାନ କେତେ ଜଣ ଭକ୍ତ ଅଛନ୍ତି, ସବୁଦିନେ ଏ ଭଗବାନଙ୍କ ସେବାରେ ଲାଗିକି ରହିଛନ୍ତି। ସେଇଭଳି ଭାବେ ପ୍ରତିଦିନ ସେ ସବରୀ ସେ ଆଶ୍ରମ ସେବା କରୁଥିଲେ, ପ୍ରତିଦିନ ଫୁଲ ଆଣିକିରି ବିଛଉଥିଲେ, ଭଗବାନ ଆସିଲେ ଫୁଲ ଶଯ୍ୟାରେ ଫୁଲ ଉପରେ ଆସିବେ, ଏଇଭଳି ଭାବେ ଫୁଲ ତୋଳୁଥିଲେ, ଫୁଲକୁ ଭଗବାନଙ୍କ ନିବେଦନ କରୁଥିଲେ। ତେଣୁ ଗୋଟେ ଦିନ ଭଗବାନ ଆସି ପହଞ୍ଚିଲେ। ଭଗବାନ ଯେତେବେଳେ ସୀତାଦେବୀଙ୍କ ଅନ୍ୱେଷଣରେ ଯାଇଛନ୍ତି, ସେହି ସମୟରେ ଆସି ମାତଙ୍ଗ ମୁନିଙ୍କ ଆଶ୍ରମରେ ପହଞ୍ଚନ୍ତି, ଲକ୍ଷ୍ମଣଙ୍କ ସହିତ ଆସି ପହଞ୍ଚନ୍ତି। ଏବଂ ଭଗବାନ ଦେଖିକିରି ସବରେ ଦେଖି ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ଦେଖି ସେ ଜାଣିପାରୁନାହାନ୍ତି ଭଗବାନ ବୋଲି। ତେଣୁ ତାଙ୍କୁ ଆଣି ବସେଇ ତାଙ୍କୁ ସମ୍ମାନ ଅତିଥି ପ୍ରଦାନ କରି ତାଙ୍କୁ ସବୁ କିଛି ଖାଦ୍ୟ ଦେଉଛନ୍ତି। କିଭଳି ଖାଦ୍ୟ ଦେଉଛନ୍ତି ନା, ଯେଉଁ କୋଳି ରହିଛି, ଯେଉଁ କୋଳିକୁ ସେ ନିଜେ ଚାଖିକିରି ଦେଉଛି ଭଗବାନ, କାଳେ ଏଇଟା ଖଟା ହେଇଥିବ ବା କ'ଣ ହେଇଥିବ, ତେଣୁ ଏଇଭଳି ଭାବେ ଭାବିକିରି ସେ ତାଙ୍କୁ ଭଗବାନଙ୍କୁ ଦେଉଛନ୍ତି, ଭଗବାନ ବୋଲି ଜାଣିନାହାନ୍ତି। ତାପରେ ସେ ଜାଣିଲେ ଇଏ ହେଉଛନ୍ତି ସେ ଭଗବାନ ବୋଲି। ତେଣୁ ଭଗବାନ ସେଇ ଯେଉଁ ଝୁଟା କୋଳି ଶବରୀର ଏଇ ଯେଉଁ ଅଇଁଠା କୋଳିକୁ ଭଗବାନ ଖାଇ ପ୍ରୀତ ହେଇଗଲେ, ଅଇଁଠା କୋଳିକୁ ଖାଇକି। ତୁମେ ଗୋଟେ ଫଳ ପ୍ରଦାନ କରି ଭଗବାନଙ୍କର କୃପା ପ୍ରାପ୍ତ ହେଇଗଲେ, ଶବରୀ ଦିବ୍ୟ ଦେହ ପ୍ରାପ୍ତ ହେଇଗଲେ ସେ। ତେଣୁ ସେଇଭଳି ଭାବରେ ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ, ଜଳ ମୁଠେ ଦେଇକରି ମଧ୍ୟ ଜଣେ ଭଗବାନ ପ୍ରାପ୍ତ ହେଇଛନ୍ତି ରନ୍ତିଦେବ। ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି ରନ୍ତିଦେବ 48 ଦିନ ଧରି, ଯଦିଓ ସେ ସମ୍ରାଟ ଥିଲେ କିନ୍ତୁ 48 ଦିନ ଧରି ସେ କୌଣସି ଖାଦ୍ୟ ଗ୍ରହଣ କରିନଥିଲେ, ତାଙ୍କୁ ଖାଦ୍ୟ ମିଳିନଥିଲା। ତେଣୁ 48 ଦିନ ପରେ ଯେତେବେଳେ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ମିଳିଲା, ସେ ଖାଦ୍ୟ ତାଙ୍କର ସ୍ତ୍ରୀ ପିଲାମାନଙ୍କୁ ଧରି ଖାଦ୍ୟ ଖାଇବା ପାଇଁ ବସିଛନ୍ତି, ସେହି ସମୟରେ ବିଭିନ୍ନ ଅତିଥିମାନେ ସବୁ ଆସୁଛନ୍ତି, ସବୁ ଭଗବାନ ଦେବତାମାନେ ପରୀକ୍ଷା କରିବା ପାଇଁ ଆସିଛନ୍ତି, ବ୍ରହ୍ମା ବିଷ୍ଣୁ ଶିବ ଇତ୍ୟାଦି ପରୀକ୍ଷା କରିବା ପାଇଁ ଆସିଛନ୍ତି। ତେଣୁ ସେ ଯିଏ ଅତିଥି ଆସୁଛନ୍ତି ସବୁ ଖାଦ୍ୟ ସବୁ ପ୍ରଦାନ କରିଦେଲେ, ସବୁ ଅନ୍ତିମରେ କେବଳ ଗୋଟେ ଜଳ ଗ୍ଲାସ୍ଟେ ରହିଲା,
ସେ ଜଳଗ୍ରାସଟି ପିଇବା ପାଇଁ ବସିଲା ପାଇଁ ମଧ୍ୟ ଜଣେ ଅତିଥି ଆସି ପହଞ୍ଚିଗଲେ। ତେଣୁ ଅତିଥେବ ସେ ଜଳକୁ ମଧ୍ୟ ତାଙ୍କୁ ପ୍ରଦାନ କରିଥିଲେ। ବହୁତ ସୁନ୍ଦର ଭାବରେ ଗୋଟେ ଭାଗବତ ନବମସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ଗୋଟେ ସେ ସ୍ତୁତି କରିଥିଲେ, ଗୋଟେ ଶ୍ଳୋକ କହିଥିଲେ, ଯେଉଁକି ଯେଉଁ ଶ୍ଳୋକରେ କୁହାଯାଇଛି, ସେ କହୁଛନ୍ତି ହେ ପ୍ରଭୁ ଯେ ମୁଁ ଚାହୁଁଛି ଏଇ ଯେଉଁ ଲୋକମାନେ ଏଇ ଯେଉଁ ବହୁତ କଷ୍ଟ ସ୍ୱୀକାର ନ କାମ ଏ ଅହମ୍ ଗତି ବିଶ୍ରୋତ ପରା ଅଷ୍ଟର୍ଦ୍ଧି ଯୁକ୍ତା ପୁନର୍ଭବଂ ବା ଆର୍ତ୍ତିଂ ପ୍ରପଦ୍ୟେ କ୍ଷୀଳ ଦେ ମହାଜାଂ ଅନ୍ତଃସ୍ଥିତ ଯେନ ଭବନ୍ତି ଦୁଃଖା। ଲୋକମାନଙ୍କର ଦୁଃଖକୁ ଦେଖି ସେ ସହିପାରୁନଥିଲେ, ସେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ଏ ପ୍ରଭୁ ନ କାମ ଏ ଅହମ୍ ଗତି ବିଶ୍ୱରାତ ପରା ମୁଁ କୌଣସି ଶ୍ରେଷ୍ଠ ଗତି ପ୍ରାପ୍ତ ହେବା ପାଇଁ ଚାହୁଁନାହିଁ ଭଗବାନଙ୍କ ଠାରୁ। ଅଷ୍ଟଧି ଯୁକ୍ତା ପୁନର୍ଭବଂ ବା ଯେଉଁ ବିଭିନ୍ନ ପ୍ରକାର ରହିଛି ଯୋଗ ସିଦ୍ଧି ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି ସେଇଟା ମଧ୍ୟ ମୁଁ ଚାହୁଁନାହିଁ, ବା ପୁନର୍ଭବଂ ବା ମୁକ୍ତି ମଧ୍ୟ ମୁଁ ଚାହୁଁନାହିଁ। ତାହେଲେ ଯଦି ଭଗବାନ କହିବେ ତାହେଲେ ତୁମେ କ'ଣ ଚାହୁଁଛ ନା ଆର୍ତ୍ତିଂ ପ୍ରପଦ୍ୟେ କ୍ଷୀଳ ଦେହ ବାହାଯା, ଏ ପ୍ରଭୁ ଏ ସମସ୍ତ ଦେହ କ୍ଷୀଳ ଦେହ ଯେତେ ଜୀବ ଅଛନ୍ତି ଦେହ ଧାରଣ କରିଛନ୍ତି ସେମାନଙ୍କର ଯେଉଁ ଅନ୍ତଃସ୍ଥିତ ଯେନ ଭବନ୍ତି ଦୁଃଖା ତାଙ୍କର ଅନ୍ତର ରହି ତାଙ୍କର ଦୁଃଖକୁ ମୁଁ ଦୂର କରିବି, ସେମାନେ ଯେମିତି ସୁଖୀ ହେବେ ଏଇଭଳି ଭାବରେ ସେ ପ୍ରାର୍ଥନା କରି ସେ ଜଳଟିକୁ ଦେଇଦେଇଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କ ଉପରେ ପ୍ରସନ୍ନ ହେଇଯାଇଛନ୍ତି। ତେଣୁ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଯେଉଁ ରହିଛି ବହୁତ କଷ୍ଟ କରିବାକୁ ପଡ଼ିବ ନାହିଁ। ପତ୍ରଂ ପୁଷ୍ପଂ ଫଳଂ ଦ୍ୱୟଂ ଯୋମେ ଭକ୍ତା ପ୍ରୟଚ୍ଛତି ତଦହଂ ଭକ୍ତି ଉପରୁତମ ସ୍ୱାମୀ ପ୍ରତାତ୍ମନ, ଭଗବାନ ଏଇ ଭକ୍ତିରେ ଯଦି ଆମେ କିଛି ଅର୍ପଣ କରିବା ତାହେଲେ ଭଗବାନ ସେ ସନ୍ତୁଷ୍ଟ ହେଇଯିବେ। ତେଣୁ ଯେଉଁ ପ୍ରସଙ୍ଗ ଆସୁଥିଲା ଯେ ଦେବତାମାନଙ୍କୁ ପୂଜା କରିବା ବା ତାଙ୍କୁ ପ୍ରସନ୍ନ କରିବା କଷ୍ଟ ହେଇପାରେ, କିନ୍ତୁ ଭଗବାନ ପ୍ରସନ୍ନ କରିବା କଷ୍ଟ ନୁହଁ, ବହୁତ ସହଜରେ ଭଗବାନ ପ୍ରସନ୍ନ ହେଇଯିବେ। ତେଣୁ ଏଇ ଯେଉଁ ଭୌତିକ ଜଗତ ରହିଛି ଏଇ ଭୌତିକ ଜଗତରେ ଲୋକମାନେ ଯେଉଁ ଘୁରି ବୁଲୁଛନ୍ତି ବହୁତ କଷ୍ଟ ପାଉଛନ୍ତି, ଯଦି ଆମେ ଏତିକି ଜାଣିବା ଯେ ପ୍ରକୃତରେ ଆମେ ଭଗବାନଙ୍କ ଶରଣରେ ଗଲେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା ତାହେଲେ ସେ ଭଗବାନଙ୍କ ଶରଣ ଯିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଭଗବାନଙ୍କ ଶରଣ ଯିବା କଷ୍ଟଦାୟକ କି ନା, ବହୁତ ସହଜ। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ହେ ଅର୍ଜୁନ ମୁଁ ତୁମକୁ ସବୁଠାରୁ ଶ୍ରେଷ୍ଠ ବିଦ୍ୟା ଦେଉଛି, ଯେଉଁ କହିଲେ ଜ୍ଞାନଂ ପରମ ଗୁହ୍ୟଂ ଜ୍ଞାନଂ ତେହ୍ୟଂ ସବି ଜ୍ଞାନ ଇଦମ୍। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନକୁ ହେ ଅର୍ଜୁନ ମୁଁ ତୁମକୁ ସବୁଠାରୁ ଶ୍ରେଷ୍ଠ ଜ୍ଞାନ ଦେଉଛି, କି ଜ୍ଞାନ ସେ ନା ରାଜ ବିଦ୍ୟା, ଯେତେ ବିଦ୍ୟା ରହିଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଏଇଟା ରାଜ ବିଦ୍ୟା। ରାଜ ଗୁହ୍ୟମ ସବୁଠାରୁ ଗୁହ୍ୟତମ ଜ୍ଞାନ ମୁଁ ତୁମକୁ ଦେଉଛି, ପବିତ୍ରମ ଇଦମ୍ ଉତ୍ତମମ୍ ଇଏ ହେଉଛି ପବିତ୍ର ଜ୍ଞାନ, ଇଏ ହେଉଛି ଉତ୍ତମ ଜ୍ଞାନ। ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ମୋକ୍ଷ ସେ ଅଶୁଭାଗ, ଏ ଜଣେ ଯେଉଁ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ରୂପକ ଦୁଃଖ ଭୋଗ କରୁଛି ଏଥିରୁ ସେ ମୁକ୍ତି ପାଇପାରିବ। ତେଣୁ ମୁଁ ତୁମକୁ ଗୁହ୍ୟତମ ଜ୍ଞାନ ଦେଉଛି, ଇଦମ୍ ତୃତୀୟ ଗୁହ୍ୟତମ ପ୍ରବକ୍ଷ ଆମେ ଅନୁସୂ ଏବେ, ତମେ ଯେହେତୁ ମୋତେ ଅସୁୟା କରୁନାହ, ତମେ ଯେହେତୁ ମୋତେ ଈର୍ଷା କରୁନାହ, ତେଣୁ ମୁଁ ସବୁଠାରୁ ଶ୍ରେଷ୍ଠ ଜ୍ଞାନ ତୁମକୁ ଦେଉଛି। ଜ୍ଞାନ ବିଜ୍ଞାନ ସହିତ ମୁଖ୍ୟ ଅଶୁଭାଗ, ଏ ଜ୍ଞାନ କେମିତି ତମେ ନିଜ ଜୀବନରେ ଲଗେଇ ପାରିବ ସେଇଟା ମଧ୍ୟ ମୁଁ କହିବି, କେମିତି ତମେ ନିଜ ବିଜ୍ଞାନରେ ପରିଣତ କରିପାରିବ। ତେଣୁ ଏହି ଜ୍ଞାନକୁ ଯଦି ତମେ ବିଜ୍ଞାନରେ ପରିଣତ କରିଦେବ ତାହେଲେ ତମର ସବୁକିଛି ଅଶୁଭ ସବୁକିଛି ଅମଙ୍ଗଳ ଦୂର ହେଇଯିବ। ନା ପ୍ରଭୁ କ'ଣ ସେ ଜ୍ଞାନ ନା ଇଏ ହେଉଛି ରାଜ ବିଦ୍ୟା, ଯେତେ ବିଦ୍ୟା ମୁଁ ତମକୁ ଦେଇଛି ତା ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ଏଇଟା, ଏବଂ ସବୁଠାରୁ ବୃହତ୍ତମ ବିଦ୍ୟା ଏଇଟାକୁ ସମସ୍ତେ ଜାଣିପାରିବେ ନାହିଁ। ତେଣୁ ମୁଁ ତମକୁ କହୁଛି ତମେ ମୋର ଅତି ପ୍ରିୟ ରାଜ ବିଦ୍ୟା ରାଜ ଗୃହ ପବିତ୍ର ଇଦମ୍ ଉତ୍ତମ, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ପବିତ୍ର ଜ୍ଞାନ ଉତ୍ତମ ଜ୍ଞାନ। ଇଏ କ'ଣ ସେ ଜ୍ଞାନ ପ୍ରଭୁ ନା ପ୍ରତ୍ୟକ୍ଷା ଭଗବଂ ଧର୍ମଂ, ତମେ ନିଜେ ଅନୁଭବ କରିପାରିବ ପ୍ରତ୍ୟକ୍ଷା ଭଗବଂ ଇଏ ଧର୍ମ, ତମେ ନିଜେ ଅନୁଭବ କରିପାରିବ, ଏ କୌଣସି ପରୋକ୍ଷ ଅନୁଭବ ନୁହଁ, ନିଜେ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବ ଏବଂ ସୁସୁଖମ କର୍ତ୍ତୁମ ବ୍ୟୟମ, ଏଇ ଯେଉଁ ଜ୍ଞାନ ତମେ ଯଦି ଆଚରଣ କରିବ ଏ ସୁଖ ପ୍ରାପ୍ତ ହେବ, ତମେ ଆନନ୍ଦ ପ୍ରାପ୍ତ ହେବ ଏବଂ କର୍ତ୍ତୁମ ଅବ୍ୟୟମ ଯାହା ସେ କରିବ ଏଇ ଯେଉଁ ଧର୍ମ ତମେ ଆଚରଣ କରିବ ଏ କେବେ ନଷ୍ଟ ହେବ ନାହିଁ। ନା ପ୍ରଭୁ ସେ ଜ୍ଞାନଟା କ'ଣ ମୋତେ କହୁନାହାନ୍ତି, ନା ସେ ଜ୍ଞାନ ହେଉଛି ସାବଧାନ ସହିତ ଶୁଣ କ'ଣ ମନ୍ମନା ଭବ ମଦ୍ଭକ୍ତ ମଜାରି ମାଙ୍ଗ ନମସ୍କୃ, ଏଇ ଚାରୋଟି ହେଉଛି ଶ୍ରେଷ୍ଠ ଜ୍ଞାନ।
ତେଣୁ ଏଇଟା ଏଇ କଥାକୁ ଭଗବାନ ଦୁଇ ଥର କହିଲେ ଅର୍ଜୁନକୁ, ଅର୍ଜୁନ ମୁଁ ତମକୁ ନବମ ଅଧ୍ୟାୟରେ ପାଇଛି ମନେ ଅଛି ତ, ପୁଣି ଆଉ ଥରେ କହୁଛି ସର୍ବ ଭୂୟ ତମଙ୍ଗ ଭୂୟ ଶୃଣୁ ମେ ପରମ ବଚ, ସବୁଠାରୁ ଭୂୟ ତମଙ୍ଗ ପୁଣି ଆଉ ଥରେ ତମକୁ କହୁଛି, ଇଷ୍ଟୋସି ମେ ଦୁର୍ତ୍ତମ, ଯେହେତୁ ତମେ ମୋର ଅତ୍ୟନ୍ତ ପ୍ରିୟ ତେଣୁ ତମର ମଙ୍ଗଳ ପାଇଁ ଏ କଥା କହୁଛି। ନା ପ୍ରଭୁ କଣ ମୁଁ ଭୁଲି ଯାଇଛି, ନା ମନ୍ମନା ଭବ, ମନରେ ବୋଧେ ଚିନ୍ତା କର, ମତ ଭକ୍ତ ମୋର ଭକ୍ତ ହୁଅ, ମତ ଜାଜି ମୋର ଜାଜନ କର, ପୂଜା କର, ମାମ ନମସ୍କୁରୁ ମୋର ମତେ ପ୍ରଣାମ କର। ତାହେଲେ ନବମ ଅଧ୍ୟାୟରେ ଭଗବାନ କହିଲେ ତାହେଲେ କଣ ହବ, ଏତେ କଲେ ନା ମାମ ଏବେ ଆସିଛି ମୋ ପାଖକୁ ନିଶ୍ଚିନ୍ତ ଭାବରେ ଆସିବ, ଯୁକ୍ତେଇ ମହାତ୍ମାନ ମତପରାୟଣ, ଯେହେତୁ ତମେ ମୋ ସହିତ ଯୁକ୍ତ ହେଇକି ରହିଛ। ତେଣୁ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ହେ ଅର୍ଜୁନ ମୁଁ ତମ ପାଖରେ ପ୍ରତିଜ୍ଞା କରି କହୁଛି, ପ୍ରତିଜ୍ଞା ମାମ ଏବେ ଆସିଛି ସତ୍ୟଂ ତେ, ଇଏ ହେଉଛି ସତ୍ୟ, ତ୍ରିବାର ସତ୍ୟ କରି ମୁଁ ତମକୁ ପ୍ରତିଜ୍ଞା କରି କହୁଛି, ପ୍ରତିଜ୍ଞାନ ପ୍ରିୟସୀ, ତମେ ଯେହେତୁ ମୋର ପ୍ରିୟ ମୁଁ ତମକୁ ପ୍ରତିଜ୍ଞା କରି କହୁଛି, ତମେ ଏଇ ଚାରୋଟି କର ତମେ ସବୁକିଛି ପାଇଯିବ। ତ ଆମେ ମଧ୍ୟ ସମସ୍ତେ ଅନୁରୋଧ କରିବା ସମସ୍ତେ ଏଇ ଚାରୋଟିକୁ ଗ୍ରହଣ କରିବେ। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଦାୟୀ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ ହଁ। ସେମାନେ ଭକ୍ତି ଆଚରଣ କରୁଛନ୍ତି ଯୋଉମାନେ ଏଟା ଅଧିକା ନା ବିଷ୍ଣୁରେ।